भगवते वासुदेवाय। ओम नमो भगवते वासुदेवाय। श्रीमद् भागवतम तृतीय स्कंद द्वादश अध्याय श्लोक 15। इत्यादिष्टः इत्यादिष्टः स्वगुरुणा स्वगुरुणा भगवान् भगवान् नीललोहितः नीललोहितः सत्त्वाकृति सत्त्वाकृति स्वभावेन स्वभावेन ससर्जान् ससर्ज आत्मसमः आत्मसमः प्रजः प्रजः इत्यादिष्टा स्वगुरुणा इत्यादिष्टा स्वगुरुणा भगवान् नीललोहितः भगवान् नीललोहितः सत्त्वाकृति स्वभावेन सत्त्वाकृति स्वभावेन ससर्जात्मसमा प्रजाः ससर्जात्मसमा प्रजाः इत्यादिष्टा स्वगुरुणा भगवान् नीललोहितः सत्त्वाकृति स्वभावेन ससर्जात्मसमा प्रजाः इत्यादिष्टा स्वगुरुणा भगवान् नीललोहितः सत्त्वाकृति स्वभावेन ससर्जात्म समा प्रजा। शब्दानुवाद इति यही परिभाव रे आदिष्ट आदेश प्राप्त हुई स्व गुरुणा तांक गुरुंक द्वारा भगवान अति शक्तिशाली नील लोहित रुद्र जहाँकर वर्ण नील लोहित सत्व शक्ति आकृति शारीरिक आकृति स्वभावेन उग्र स्वभाव द्वारा ससर्ज सृष्टि कले आत्मसमाह निज भली प्रजा प्रजागण शुकरण भाग अतिशक्तिशाली नीललोहित रुद्र निज गुरु ब्रह्मांग कर्तुक ये प्रकार आदेश प्राप्त हुई बल नीललोहितत्व एवं तीव्रता बा उग्रता अनुसार आत्मसम प्रजा सृष्टि कले इस प्रकार कौन सा अर्थ नहीं कल श्लोक 16 पाठ करवा। रुद्राणां रुद्र सृष्टानां समन्तात् रसदां जगत् विषाम्यासंख्येणा जूथान प्रजापति रसंकत। अर्थात जे रुद्रंग ठारु जो समस्त पुत्र पौत्र आदि सृष्टि हेले सेमाने असंख्य दलबद्ध होई जगत ग्रास करिबाकु उद्यत हेले। जेतेबेले प्रजापति ब्रह्मा या देखिले सेतेबेले से बड़ आतंकित होई पड़िले। भागवत कहुच्छे जे क्रोधर अवतार रुद्रंकर सृष्ट पुत्रगण बा प्रजागण यही उग्र स्वभाव संपन्न थे और जागतिक क्रिया संरक्षण प्रति विपज्जनक थे। एपरिक प्रजापति ब्रह्मा से क्रियाकलाप देखि संकित चित्त हेले। रुद्रंकर तथागत भक्त बा अनुगामीगण जगत प्रति विपद अटंती बेले बेले से रुद्र प्रति विपद आनयन करती। रुद्रंकर वंशधरगण बेले बेले रुद्र को बद्ध करिवारे कला कौशल करती। रुद्रंकर कृपारे बलियान हो से रुद्र बद्धर योजना करती। यह हूँ रुद्र भक्तगण बा रुद्रंक अनुगामीगण प्रकृति। ତେଣୁ ଏଇଠି ଯେଉଁ ପ୍ରଜା କୁମାର ଏବଂ ଅନ୍ୟମାନଙ୍କ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, ବ୍ରହ୍ମା ଯେଉଁ କରିଛନ୍ତି ସୃଷ୍ଟି, ସେହି ସୃଷ୍ଟି ବିଷୟରେ ଏଠି ବର୍ଣ୍ଣନା କରାଯାଉଛି ଯେ ପ୍ରଥମେ ବ୍ରହ୍ମା ତାଙ୍କର ପୁତ୍ର ଚାରି ପୁତ୍ରଙ୍କୁ ସୃଷ୍ଟି କଲେ। ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ସନକ, ସନାତନ, ସନନ୍ଦନ, ସନତ କୁମାର। ତେଣୁ ଏମାନଙ୍କୁ ସୃଷ୍ଟି କଲା ପରେ ଯେତେବେଳେ ବ୍ରହ୍ମା କହିଲେ ଯେ ତୁମେମାନେ ମଧ୍ୟ ପ୍ରଜା ସୃଷ୍ଟି କର, ସେତେବେଳେ ସେମାନେ ରାଜି ହେଲେ ନାହିଁ, କାରଣ ସେମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ତେଣୁ ତାପରେ ଭଗବାନ ବ୍ରହ୍ମାଙ୍କର ଯେଉଁ କ୍ରୋଧ ଜାତ ହେଲା, ସେଇ ଭୂଯୁଗଳ ମଧ୍ୟରୁ ଏ ଶିବଜୀ ଜାତ ହୋଇଛନ୍ତି। ତେଣୁ ଶିବଜୀ ଯେହେତୁ କ୍ରନ୍ଦନ କରୁଥିଲେ, ତେଣୁ ତାଙ୍କର ନାମ ରଖାଗଲା ରୁଦ୍ର, ଏବଂ ଆହୁରି 10ଟି ମଧ୍ୟ ନାମ ଦିଆଯାଇଛି, ଟୋଟାଲ 11 ରୁଦ୍ର ଅଛନ୍ତି। ଏବଂ ତାଙ୍କର ମଧ୍ୟ ପତ୍ନୀ ରହିଛନ୍ତି, 11 ରୁଦ୍ରାଣୀ ରହିଛନ୍ତି, ତେଣୁ ତାଙ୍କର ମଧ୍ୟ ସ୍ଥାନ ରହିଛି, ଉଦୟ, ମନ, ବୁଦ୍ଧି, ଅହଙ୍କାର ଇତ୍ୟାଦି ଏସବୁ ସ୍ଥାନରେ ରୁହନ୍ତି। କିଏ ସେ ନା ରୁଦ୍ର ରୁହନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ନାମ ପ୍ରଦାନ କରାଗଲା, ତାଙ୍କର ପତ୍ନୀ ପ୍ରଦାନ କରାଗଲା, ତାଙ୍କର ସ୍ଥାନ ପ୍ରଦାନ କରାଗଲା। ତେଣୁ ବର୍ତ୍ତମାନ ଭଗବାନ ବ୍ରହ୍ମା ତାଙ୍କର ପୁତ୍ରଙ୍କୁ କହୁଛନ୍ତି, ପୁତ୍ର ତୁମେ ଯେହେତୁ ଏକ, ମୁଁ ତୁମକୁ 11 ସ୍ଥାନ ଦେଇଛି, ତୁମେ 11 ସ୍ଥାନରେ ରହିବ, ତେଣୁ ତୁମେ ବର୍ତ୍ତମାନ ଏ ଶ୍ଳୋକରେ କହୁଛନ୍ତି, ଇତ୍ୟାଦିଷ୍ଟ ସ୍ୱ ଗୁରୁଣା ତୁମେ ପ୍ରଜା ସୃଷ୍ଟି କର। ଏଇଭଳି ଭାବରେ ଯେତେବେଳେ ଆଜ୍ଞା ଦେଲେ ବ୍ରହ୍ମା ଶିବଜୀଙ୍କୁ ଆଦେଶ ଦେଲେ, ଏ ଶିବଜୀ, ଏ ଶିବ, ଏ ରୁଦ୍ର, ତୁମର ଭାଇମାନେ ମୋର କଥାକୁ ଅସ୍ୱୀକାର କଲେ, ଚାରି କୁମାର, ସନକ, ସନାତନ, ସନନ୍ଦନ, ସନତ କୁମାର, ଏମାନେ ମୋର କଥାକୁ ଅସ୍ୱୀକାର କଲେ, ତେଣୁ ପ୍ରଜା ପିତା ଯାହା ଆଜ୍ଞା ଦେବେ ସେଇଟାକୁ ପୁତ୍ରଙ୍କର ଅବିଚାରରେ ଗ୍ରହଣୀୟ ବୋଲି ବର୍ଣ୍ଣନା କରାଯାଇଛି। ଯଯାତି ମହାରାଜ ଯେତେବେଳେ ତାଙ୍କର ବାର୍ଦ୍ଧକ୍ୟକୁ ପ୍ରଦାନ କରି ପୁତ୍ରଙ୍କର ଯୌବନ ନେବା ପାଇଁ ଚାହିଁଥିଲେ, ତାଙ୍କର ପୁତ୍ରମାନେ ପ୍ରଦାନ କରିନଥିଲେ, କିନ୍ତୁ ତାଙ୍କ କନିଷ୍ଠ ପୁତ୍ର ସେ ଗୋଟେ କଥା କହିଥିଲେ ଯେ ଯେଉଁମାନେ ଗୁରୁ ପିତାଙ୍କର କଥା ଅନୁସାରେ, ଚିନ୍ତା ଅନୁସାରେ କାର୍ଯ୍ୟ କରନ୍ତି, ସେମାନେ ହେଉଛନ୍ତି ଶ୍ରେଷ୍ଠ ପୁତ୍ର। ଉତ୍ତମ ଚିନ୍ତିତ କୁଜିଆତ, ଚିନ୍ତା କରିଦେଲେ ତାଙ୍କର ପିତା ସେମାନେ କାର୍ଯ୍ୟ କରିଦେଲେ, କହିବାକୁ ପ୍ରକାର ପଡ଼ିଲାନି, ତେଣୁ ସେମାନେ ହେଉଛନ୍ତି ଉତ୍ତମ। ସବୁ ଶ୍ରେଣୀରେ ଆମେ ଦେଖିବା 3 ବିଭାଗ ରହିଛି, ସବୁ ସ୍ଥାନରେ, ସବୁ ଜୀବ ହେଉ ବା ଯେକୌଣସି ସ୍ଥାନରେ ହେଉ, ସବୁଠାରେ ଏଇ 3 ବିଭାଗ ରହିଛି, ଉତ୍ତମ, ମଧ୍ୟମ ଏବଂ ଅଧମ, 3 ରହିଛି। ଭକ୍ତମାନେ ମଧ୍ୟ 3 ରହିଛନ୍ତି, ଉତ୍ତମ ଭକ୍ତ, ମଧ୍ୟମ ଭକ୍ତ, ଅଧମ ଭକ୍ତ। ତେଣୁ ଏସବୁ ସ୍ଥାନରେ ଆମେ ଦେଖିବା 3 ସବୁ ଜିନିଷ 3 ବିଭକ୍ତ କରାଯାଇଛି। ତେଣୁ ଯେଉଁମାନେ ଉତ୍ତମ ପୁତ୍ର ବୋଲି କେମିତି ଜାଣିବା, ନା ତାଙ୍କର ପିତା ଗୋଟେ ଚିନ୍ତା କରୁଛନ୍ତି, ସେ ଅନୁସାରେ ସେମାନେ ଯଦି କାର୍ଯ୍ୟ କରିଦେବେ, ଯେମିତି ଭୀଷ୍ମଦେବ, ଭୀଷ୍ମଦେବଙ୍କର ପିତା ଶାନ୍ତନୁ ଚାହୁଁଥିଲେ ତାଙ୍କର ପ୍ରଥମ ପତ୍ନୀ ଗଙ୍ଗାଦେବୀ ଥିଲେ, ଗଙ୍ଗାଦେବୀଙ୍କୁ ବିବାହ କରିଥିଲେ, ଗଙ୍ଗାଦେବୀ ସେ ପତ୍ନୀ ଗୋଟେ କଣ୍ଡିସନରେ ବିବାହ ହୋଇଥିଲେ, ଗଙ୍ଗା କହିଲେ ମୁଁ ରହିବି, ଗାଙ୍ଗୀ କହିଲେ ମୁଁ ଚାଲିବି। ତେଣୁ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ଜାତ ହେଉଥିଲା, ଏବଂ ତାକୁ ସେଇ ନେଇ ଗଙ୍ଗାରେ ଭସେଇ ଦେଉଥିଲେ, କାହିଁକିନା ସେମାନେ ପ୍ରକୃତିରେ ହେଉଛନ୍ତି ବସୁ, ଅଷ୍ଟବସୁ ଯେଉଁ ରହିଛନ୍ତି, ଅଷ୍ଟବସୁ, ବସୁ କହିଲେ ଅଗ୍ନି, ବସୁନା ପାବକସ୍ଥା ଆସ୍ମି ଭଗବତ ଗୀତାରେ ଭଗବାନ କହିଛନ୍ତି। ଏମାନେ ଗୁରୁ ଅଭିଶାପ ପାଇଥିଲେ, ଯେଉଁଥିପାଇଁକି ସେମାନେ ଜନ୍ମଗ୍ରହଣ କରୁଥିଲେ, ଏବଂ ଗଙ୍ଗାଦେବୀ ତାଙ୍କୁ ଗଙ୍ଗାରେ ଭସେଇ ଦେଉଥିଲେ, ସେମାନେ ତାଙ୍କ ଧାମକୁ ଯାଉଥିଲେ। କିନ୍ତୁ ଭୀଷ୍ମଦେବ ଯେତେବେଳେ ଜନ୍ମ ହେଲେ ତାଙ୍କର ନାମ ଥିଲା କ'ଣ, ଭୀଷ୍ମଙ୍କର ନାମ କ'ଣ ଥିଲା, କି ବ୍ରତ, ଦେବବ୍ରତ ଦେବବ୍ରତ ତାଙ୍କୁ ଯେତେବେଳେ ବସେଇଦେବା ପାଇଁ ଚାହିଁଲେ, ସେ ସମୟରେ ଆଉ ସେ କଣ୍ଡିସନ ରକ୍ଷା କଲେ ନାହିଁ ଶାନ୍ତନୁ, ସେ କହିଲେ ନା ନା, ତୁମେ ସବୁ ପୁତ୍ରକୁ ମୋର ଫସେଇ ଦେଇଛ, ନଷ୍ଟ କରିଦେଇଛ, ଅନ୍ତତଃ କେହି ପୁତ୍ର ମୋର ଗୋଟେ ରହୁ। ତେଣୁ ସେ ପୁତ୍ରକୁ ତାଙ୍କ ପାଇଁ ରଖି ଗଙ୍ଗାଦେବୀ ଚାଲିଗଲେ ତାଙ୍କର ସ୍ଥାନକୁ, ଗଙ୍ଗା ଯେଉଁ ହେଉଛନ୍ତି ଭଗବାନଙ୍କର କନ୍ୟାବଳୀ, ଭଗବାନ ପାଦ ଧୌତ କରି ଆସିଛନ୍ତି, ସେଥିପାଇଁ ସମଗ୍ର ତ୍ରିଜଗତକୁ ସେ ପବିତ୍ର କରିଦେଉଛନ୍ତି। ପାବନୀ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି, ଶ୍ରୁତସାମପି ଜାହ୍ନବୀ, ଏତେ ନଦୀମାନଙ୍କ ଭିତରେ ମୁଁ ହେଉଛି ଗଙ୍ଗା ନଦୀ। ଭାଗବତମର ଅନ୍ତିମରେ ଶ୍ରୁତ ଗୋସ୍ୱାମୀ କହିବେ ଯେ ନିମ୍ନ ଗାନାଙ୍ଗ ଯଥା ଗଙ୍ଗା, ଗଙ୍ଗା ହେଉଛନ୍ତି ନଦୀମାନଙ୍କ ଭିତରେ ଶ୍ରେଷ୍ଠ, ତେଣୁ ଗଙ୍ଗାଦେବୀ ଚାଲିଗଲେ ତାଙ୍କର ସ୍ଥାନକୁ। ତେଣୁ ଇଏ ଆଉ ପତ୍ନୀ ନଥିଲେ, ତେଣୁ ଥରେ ଦେଖିଲେ ସତ୍ୟବତୀଙ୍କୁ ଦେଖିଲେ ତାଙ୍କର ସୌନ୍ଦର୍ଯ୍ୟ। ସତ୍ୟବତୀ ଯେତେବେଳେ କନ୍ୟା ଥିଲେ, ଯେତେବେଳେ ବିବାହ କରିନଥିଲେ, ସେହି ସମୟରେ ପରାଶରଙ୍କର ପରାଶରମଣି ତାଙ୍କୁ ଦେଖି ତାଙ୍କର କାମ ଭାବ ଜାତ ହେଲା। ଇଏ ହେଉଛି ଭଗବାନଙ୍କର ବ୍ୟବସ୍ଥାରେ ଏସବୁ ବ୍ୟବସ୍ଥା କରାଗଲା, ଯେଉଁଥିପାଇଁକି ଭଗବାନଙ୍କର ଜଣେ ଅବତାର ଆସିଲେ ବ୍ୟାସଦେବ। ପରାଶର ଏବଂ ସତ୍ୟବତୀଙ୍କ ଠାରୁ ଏ ଜାତ ହୋଇଛନ୍ତି ଇଏ ବ୍ୟାସଦେବ, ଯିଏକି ଜଣେ ଭଗବାନଙ୍କର ସପ୍ତଦଶ ଅବତାର ହିସାବରେ ବର୍ଣ୍ଣନା କରିଛନ୍ତି ଶ୍ରୁତ ଗୋସ୍ୱାମୀ। ତେଣୁ ପରାଶର ମୁନି କହିଲେ, ଯଦିଓ ତୁମେ ମୋ ସହିତ ସଙ୍ଗ କରିବ ଏବଂ ତୁମର ସତୀତ୍ୱ ରକ୍ଷା ହେବ, ଏବଂ ତୁମର ଶରୀରରୁ ଯେଉଁ ମତ୍ସ୍ୟ ଗନ୍ଧ ବାହାରୁଛି, ଯେଉଁ ମତ୍ସ୍ୟଜୀବୀ ଥିଲେ ସିଏ, ତେଣୁ ତୁମେ କହିଲେ ତୁମ ଶରୀରରୁ ଗୋଟେ ସୁଗନ୍ଧ ଜାହାଜ ହେବ, ତେଣୁ ତାଙ୍କର ସତୀତ୍ୱ ରକ୍ଷା ହେଲା ଏବଂ ସୁଗନ୍ଧ ତାଙ୍କ ଶରୀରରୁ ଜାହାଜ ହେଲା। ଯେଉଁ ସୁଗନ୍ଧରେ ଆକର୍ଷିତ ହୋଇ ଶାନ୍ତନୁ ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ, କିନ୍ତୁ ତାଙ୍କର ସେ ସତ୍ୟବତୀଙ୍କର ପିତା ସେ କହିଲେ ଯେ ଯଦିଓ ଆପଣ ସମ୍ରାଟ, ମୋର କନ୍ୟାଙ୍କୁ ବିବାହ ଦେବା ପାଇଁ ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ମୋର ଗୋଟିଏ ସର୍ତ୍ତ ଯେ ମୋର କନ୍ୟାର ଯେଉଁ ପୁତ୍ର ଜାତ ହେବ ସେ ଏଇ ସମ୍ରାଟ ହେବ, ଆପଣଙ୍କ ପରେ ସମ୍ରାଟ ହେବ। ତେଣୁ ସେଥିରେ ସେ ଆଉ ରାଜି ହେଲେ ନାହିଁ, ଶାନ୍ତନୁ ରାଜି ହେଲେ ନାହିଁ, କାହିଁକି ନା ତାଙ୍କର ପୁତ୍ର ରହିଛନ୍ତି, ତାଙ୍କ ନାଁ ଥିଲା ଦେବବ୍ରତ। କିନ୍ତୁ ଦେବବ୍ରତ କଥା ଜାଣିଗଲେ ଯେ ତାଙ୍କର ପିତା ଚାହୁଁଛନ୍ତି ବିବାହ କରିବା ପାଇଁ ସତ୍ୟବତୀଙ୍କୁ, ତେଣୁ ସିଏ ତାଙ୍କର ସତ୍ୟବତୀଙ୍କ ପିତାଙ୍କ ପାଖରେ ଶପଥ କଲେ ଯେ ମୁଁ ବିବାହ କରିବି ନାହିଁ, ମୁଁ ବିବାହ କଲେ ସିନା ମୋର ପୁତ୍ର କହିବ ମୁଁ ରାଜଗାଦିରେ ରହିବି, ରାଜଗାଦିରେ ଆସୀନ ହେବା ପାଇଁ କହିବ, ତେଣୁ ମୁଁ ବିବାହ କରିବି ନାହିଁ। ଭୀଷ୍ମ ପ୍ରତିଜ୍ଞା ନେଲେ, ସେଇଥିପାଇଁ ତାଙ୍କ ନାମ ହେଲା ଭୀଷ୍ମ, ସେ ଭୀଷ୍ମ ନାମରେ ପରିଚିତ, ଦେବବ୍ରତଙ୍କ ନାମରେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତେଣୁ ଭୀଷ୍ମଦେବ ତାଙ୍କର ପିତାଙ୍କର ସେ କହିନାହାନ୍ତି, ଉତ୍ତମ ଚିନ୍ତୟତ କୁର୍ଯ୍ୟାତ, ଉତ୍ତମ ବ୍ୟକ୍ତି ଯିଏ ସେ ଚିନ୍ତା କଲା ମାନେ ସେ ତାର ଉତ୍ତମ ପୁତ୍ର ସେ କାର୍ଯ୍ୟଟି କରିଦେବେ। ପ୍ରୋକ୍ତକାରୀ ତୁ ମାଧ୍ୟମ, ପ୍ରୋକ୍ତକାରୀ କହିଲେ କହିଲେ ଯିଏ କହିବ କରିବ କାମ ସେ ହେଉଛି ମଧ୍ୟମ ପୁତ୍ର, ସେ ଉତ୍ତମ ପୁତ୍ର ନୁହଁ। ଏ କଥା କହି ପୁରୁ, ଯିଏକି ତାଙ୍କର କନିଷ୍ଠ ପୁତ୍ର, ସେ ତାଙ୍କର ଯୌବନକୁ ପ୍ରଦାନ କରିଦେଲେ ଏବଂ ତାଙ୍କ ପିତାଙ୍କର ବାର୍ଦ୍ଧକ୍ୟକୁ ଗ୍ରହଣ କଲେ। ତେଣୁ ଏଥିରେ ଆଉ ଦୁଇଟା କଥା ମଧ୍ୟ ରହିଲା ଯେ ଉତ୍ତମ ଚିନ୍ତୟତ କୁର୍ଯ୍ୟାତ, ପ୍ରୋକ୍ତକାରୀ ତୁ ମଧ୍ୟମ, ଅଧମ ଅଶ୍ରଦ୍ଧା କୁର୍ଯ୍ୟାତ। ଅଧମ ପୁତ୍ର କିଏ ନା କହିଲା ପରେ ବଡ଼ ଅଶ୍ରଦ୍ଧାର ସହିତ, ବଡ଼ ଅବହେଳାରେ, ବହୁତ ଅଶ୍ରଦ୍ଧାର ସହିତ ସେ କାର୍ଯ୍ୟ କରନ୍ତି, ସେମାନେ ହେଉଛନ୍ତି ଅଧମ। ଏବଂ ଯେଉଁମାନେ ଉଚ୍ଚରିତ ପିତୁ, ଯେଉଁମାନେ କହିଲେ ମଧ୍ୟ ଯେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ମୂତ୍ର ସହିତ ତୁଳନା କରାଯାଇଛି। ଏହିଭଳି ଭାବରେ ତାଙ୍କର ଗୁରୁ ଏକଥା କହିଛନ୍ତି, ପ୍ରସିଦ୍ଧ ବାକ୍ୟ ଭାଗବତରେ ରହିଛି। ତେଣୁ ଶିବଜୀ କହୁଛନ୍ତି, ଶିବଜୀଙ୍କୁ କହୁଛନ୍ତି ବର୍ତ୍ତମାନ ବ୍ରହ୍ମା, ହେ ରୁଦ୍ର, ତୁମେ ମୋର ଅନ୍ତତଃ ପକ୍ଷେ ଉତ୍ତମ ପୁତ୍ର ନହେଲେ ମଧ୍ୟ ଅନ୍ତତଃ ପକ୍ଷେ ମଧ୍ୟମ ପୁତ୍ର ତୁମେ ହୁଅ। ମୋର ଏମାନେ ସନକ ସନାତନ ସନାତନ ସନତ କୁମାର, ମୁଁ କହିଲି ମୋର କଥାକୁ ରକ୍ଷା କଲେ ନାହିଁ, ତେଣୁ ତୁମେ ମୋର କଥାକୁ ରକ୍ଷା କର, ତୁମେ ପ୍ରଜା ସୃଷ୍ଟି କର। ମୁଁ ତୁମକୁ 11ଟି ସ୍ଥାନ ଦେଲି, 11ଟି ପତ୍ନୀ ପ୍ରଦାନ କଲି, ତୁମେ ପ୍ରଜା ସୃଷ୍ଟି କର। ତେଣୁ ଇତ୍ୟାଧିଷ୍ଟ ସ୍ୱ ଗୁରୁଣା, ପିତା ହେଉଛନ୍ତି ଗୁରୁ, ପିତା ଯିଏକି ଆଦି ପ୍ରଥମେ, ସେମାନେ ପିତା ଏବଂ ମାତା ଏମାନେ ପ୍ରଥମ ଗୁରୁ, ତେଣୁ ସେମାନେ ଦେଖାନ୍ତି ପଥ, ଦେଖାନ୍ତି କେଉଁଭଳି ଭାବରେ ଆମେ ଚାଲିବାକୁ ପଡ଼ିବ, କେଉଁ ପଥରେ ଯିବାକୁ ପଡ଼ିବ। ତେଣୁ ସ୍ୱ ଗୁରୁଣା, ବ୍ରହ୍ମା ବି ତ ଏମିତି ସହଜରେ ଗୁରୁ, ଜଗତ ଗୁରୁ ସିଏ, ତାଙ୍କଠାରୁ ଗୋଟେ ପରମ୍ପରା ଆସୁଛି, ଗୁରୁ ଶିଷ୍ୟ ପରମ୍ପରା ଆସୁଛି। ତେଣୁ ଇତ୍ୟାଧିଷ୍ଠ ସ୍ୱ ଗୁରୁଣା, ବ୍ରହ୍ମାଙ୍କ ଦ୍ୱାରା ଏଇଭଳି ଭାବରେ ନିର୍ଦ୍ଦେଶିତ ହୋଇ ଆଦିଷ୍ଟ ହୋଇ ଭଗବାନ ନୀଳ ଲୋହିତ, ଶିବଜୀଙ୍କର ରଙ୍ଗ ହେଉଛି ନୀଳ ଲୋହିତ, ଗୌରବର୍ଣ୍ଣ ନୀଳଲୋହିତ ବର୍ଣ୍ଣ। ତେଣୁ ଇଏ ଭଗବାନ ସିଏ ମଧ୍ୟ ନୀଳଲୋହିତ, ଯେ ଶିବଜୀ ସିଏ ମଧ୍ୟ କେଉଁ ଗୁଣରେ କମ୍ ନୁହନ୍ତି, ବ୍ରହ୍ମାଙ୍କଠାରୁ ପ୍ରକୃତରେ ତାଙ୍କର ପାଞ୍ଚଟି ଗୁଣ ଅଧିକା ରହିଛି, କାରଣ ସିଏ ହେଉଛନ୍ତି ଭଗବାନ ସ୍ୱୟଂ ଭଗବାନ ବିଷ୍ଣୁ ତତ୍ତ୍ୱ, ବ୍ରହ୍ମା ହେଉଛନ୍ତି ଜୀବ ତତ୍ତ୍ୱ, ଶିବଜୀ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ। କିନ୍ତୁ ସେ ତମ ଗୁଣକୁ ଆଶ୍ରୟ କରି ଆସିଥିବାରୁ ସେ ଶିବ ତତ୍ତ୍ୱରେ ପରିଣତ ହେଉଛନ୍ତି। ଯେଭଳି କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗା ସଂଜାୟତେ ନହି ତଥା ବୃଦ୍ଧଗସ୍ତି ହେତୁ ଯଶମ୍ଭୂତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। କ୍ଷୀରରେ ଯଦି ଅମ୍ଳ ମିଶାଇ ଦେବା ତାହେଲେ ସେ ଦହିରେ ପରିଣତ ହୋଇଯିବ, ତେଣୁ ଦହିଟା ଆଉ କ୍ଷୀରର କାର୍ଯ୍ୟ କରିବ ନାହିଁ। ସେହିଭଳି ଭାବରେ ଯଦିଓ ବିଷ୍ଣୁ, କିନ୍ତୁ ସେ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସୁଛନ୍ତି ସେତେବେଳେ ସେ ଶିବଜୀରେ ପରିଣତ ହୋଇଯାଉଛନ୍ତି, ତେଣୁ ସେ ବିଷ୍ଣୁ ତତ୍ତ୍ୱର କାର୍ଯ୍ୟ କରିପାରିବେ ନାହିଁ। ତେଣୁ ସେ ହେଉଛନ୍ତି ପ୍ରକୃତରେ ଭଗବାନ, ସେହି ଭଗବାନ ନୀଳଲୋହିତ, ତାଙ୍କର ରଙ୍ଗ ଏହିଭଳି ଭାବରେ। ତେଣୁ ସତ୍ତ୍ୱାକୃତି ସତ୍ତ୍ୱ ତାଙ୍କର ଯେଉଁ ବଳ ରହିଛି, ଆକୃତି ରହିଛି ଏବଂ ସ୍ୱଭାବ ରହିଛି, ସ୍ୱଭାବ ହେଉଛି ତୀବ୍ର ସ୍ୱଭାବ ତାଙ୍କର, ରୁଦ୍ର ଭାବ ଆମେ କହିଥିଲେ ଏଗାରଟି ସ୍ଥାନ ଯେଉଁ ରହିଛି ସେଥିରେ କେମିତି ରୁଦ୍ର ଭାବ ପ୍ରକାଶ ପାଉଛି, ହୃଦୟରେ ଯେଉଁ କ୍ରୋଧ ଆସୁଛି ଏ ରୁଦ୍ର ଭାବ। ସେହିଭଳି ଭାବରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଏବଂ ମନ ଦ୍ୱାରା ଯେଉଁ କ୍ରୋଧ ଆସୁଛି ଇଏ ମଧ୍ୟ ସେ ରୁଦ୍ର ଭାବ। ସୂର୍ଯ୍ୟରେ ଯେଉଁ ବହୁତ ତାପ ଉତ୍ତାପ ଆସୁଛି ସେ ରୁଦ୍ର ଭାବ। ଚନ୍ଦ୍ରରେ ଯେଉଁ ଶୀତଳତା ଆସୁଛି, ବହୁତ ଶୀତଳତା ଦ୍ୱାରା ମଧ୍ୟ ଲୋକମାନେ ସନ୍ନିପାତ ରୋଗ ହୋଇଯାଉଛି, ସେ ସେହି ରୁଦ୍ର ଭାବ। ବାୟୁ ଯେତେବେଳେ ଜୋରରେ ବହୁଛି ସେ ସମୟରେ ମଧ୍ୟ ରୁଦ୍ର ଭାବ ପ୍ରକାଶ ପାଉଛି। ଭୂମିରେ ଯେତେବେଳେ ଭୂମିକମ୍ପ ହେଉଛି ରୁଦ୍ର ଭାବ ପ୍ରକାଶ ପାଉଛି। ଏହିଭଳି ଭାବରେ ଏଇ ଯେଉଁ ରୁଦ୍ର ଭାବ ଅର୍ଥାତ୍ ତୀବ୍ର ଭାବ ଇଏ ତାଙ୍କର ସ୍ୱଭାବ। ତେଣୁ ଇତ୍ୟାଦିଷ୍ଟ ସୋ ଗୁରୁଣା ଭଗବାନ ନୀଳଲୋହିତ ସତ୍ତ୍ୱାକୃତି ସ୍ୱଭାବେନ ସସର୍ଜ ଆତ୍ମସମା ପ୍ରଜା। ତେଣୁ ପିତାଙ୍କ ଦ୍ୱାରା ଏବଂ ଗୁରୁଙ୍କ ଦ୍ୱାରା ଆଦିଷ୍ଟ ହୋଇ ନିର୍ଦ୍ଦେଶିତ ହୋଇ ସେ ଯେଉଁ ପ୍ରଜା ସୃଷ୍ଟି କଲେ ସେ ଆତ୍ମସମ ପ୍ରଜା ସୃଷ୍ଟି କରିବେ। ସେ ଯେଉଁଭଳି ଭାବରେ ରହିଛନ୍ତି ତାଙ୍କର ପିଲାମାନେ ମଧ୍ୟ ସେହିଭଳି ଭାବରେ ହେବେ, ଆତ୍ମସମ ପ୍ରଜା ସୃଷ୍ଟି କଲେ, ସସର୍ଜ ସୃଷ୍ଟି କଲେ, ଆତ୍ମସମା ନିଜ ଭଳି ପ୍ରଜା ସୃଷ୍ଟି କଲେ। ଯେଉଁଭଳି ଭାବରେ ତାଙ୍କର ରଙ୍ଗ, ଯେଉଁଭଳି ଭାବରେ ତାଙ୍କର ବଳ, ଯେଉଁଭଳି ଭାବରେ ତାଙ୍କର ଆକୃତି, ଯେଉଁଭଳି ଭାବରେ ତାଙ୍କର ସ୍ୱଭାବ, ସେଭଳି ଭାବରେ ଆତ୍ମସମ ନିଜ ଭଳି ସେ ପ୍ରଜା ସୃଷ୍ଟି କରିବା ପାଇଁ ଆରମ୍ଭ କଲେ। ତେଣୁ ସେ ପ୍ରଜା ଯେଉଁମାନେ ଆସିଲେ ଏ ତା ପରଶ୍ଳୋକରେ କୁହାଯାଉଛି ରୁଦ୍ରାଣାଂ ରୁଦ୍ର ସୃଷ୍ଟାନାଂ ସମନ୍ତା ପ୍ରସୂତାଂ ଜଗତ୍। ରୁଦ୍ର ଏ ରୁଦ୍ରପୁତ୍ରମାନେ ଯେଉଁ ଜାତ ହେଲେ ରୁଦ୍ର ସୃଷ୍ଟାନାଂ ରୁଦ୍ରଙ୍କ ଦ୍ୱାରା ସୃଷ୍ଟ ହେଲେ, ତେଣୁ ସେମାନେ ଏକତ୍ରିତ ହୋଇ ସମନ୍ତା ଗ୍ରସତାଂ ଜଗତ୍ ଗ୍ରାସ ଜଗତକୁ ଗ୍ରାସ କରିବା ପାଇଁ ଚାହିଁଲେ। ରୁଦ୍ର ସ୍ୱଭାବ ତାଙ୍କର ସ୍ୱଭାବ ହେଉଛି ଏମାନେ ଧ୍ୱଂସ କରିବେ। ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ ସେ କଥା କହୁଛନ୍ତି। ବର୍ତ୍ତମାନର ଯେଉଁମାନେ ଏଇ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ସେଇ ରୁଦ୍ର ବଂଶଧର। ରୁଦ୍ରାଣାଂ ରୁଦ୍ର ସୃଷ୍ଟାନାଂ ସମନ୍ତା ଦଶତାଂ ଜଗତ୍ ଜଗତକୁ ଗ୍ରାସ କରିବା ପାଇଁ ଚେଷ୍ଟା କଲେ, କାରଣ ତାଙ୍କର ସ୍ୱଭାବ ହେଉଛି ସେଇଟା, ସେମାନେ ଧ୍ୱଂସ କରିବେ। କିନ୍ତୁ ଧ୍ୱଂସର ସମୟ ରହିଛି, ଧ୍ୱଂସ ଯେତେବେଳେ ସୃଷ୍ଟି ହେଉଛି ସେ ସମୟରେ ଧ୍ୱଂସ ହେବନି, ସୃଷ୍ଟି ହେବ, କିଛି କାଳ ସ୍ଥିର ରହିବ, ସ୍ଥିତି ରହିବ, ତାପରେ ଧ୍ୱଂସ ହେବ। ଧ୍ୱଂସର ସମୟ ଆସିଲେ ଧ୍ୱଂସ ହେବ, ତା ପୂର୍ବରୁ ଧ୍ୱଂସ କଲେ ସେଇଟା ଅସୁବିଧା। ତେଣୁ ରୁଦ୍ରପୁତ୍ରମାନେ ସେମାନେ କ'ଣ କଲେ ନା ଏକତ୍ରିତ ହୋଇ ଗ୍ରସତାଂ ଜଗତ୍ ଜଗତକୁ ଗ୍ରାସ କରିବା ପାଇଁ ଚେଷ୍ଟା କଲେ। ନିଶାମ୍ୟ ଅସଂଖ୍ୟେଷୁ ଯୁଥାନ୍ ପ୍ରଜାପତି ରସଙ୍କତ। ତେଣୁ ଏହିଭଳି ଭାବରେ ଯେତେବେଳେ ଦେଖିଲେ ଅସଂଖ୍ୟ ପ୍ରଜା ସୃଷ୍ଟି କରିଗଲେ, ଯୁଥାନ୍ ପ୍ରଜାପତି ବା ଜୀବଗଣଙ୍କର ପିତା ଯିଏକି ବ୍ରହ୍ମା, ସେ ଅସଂକତ ଭୟ ପ୍ରକାଶ କଲେ। ଆରେ ବର୍ତ୍ତମାନ ତ ସୃଷ୍ଟିର ଆରମ୍ଭ ହେଇ କ'ଣ ଧ୍ୱଂସ କରିବା ବସିଲେଣି, ତାହେଲେ ସୃଷ୍ଟି କେମିତି ହେବ? ତେଣୁ ତାପରେ ସେ କହିବେ ନା ନା ତମେ ଅଳଂ ପ୍ରଜା ଭି, ତମେ ବହୁତ ସୃଷ୍ଟି କରିଦେଲ, ଥାଉ ଆଉ ଦରକାର ନାହିଁ ତମ ପ୍ରଜା ସୃଷ୍ଟି କରିବା। ତେଣୁ ଏଇ ଯେଉଁ ସୃଷ୍ଟି ହେଲେ ଯେଉଁମାନେ ଏମାନେ ଉଗ୍ର ସ୍ୱଭାବ ସମ୍ପନ୍ନ ଥିଲେ ଏବଂ ଜାଗତିକ କ୍ରିୟା ସଂରକ୍ଷଣ ପ୍ରତି ବିପଜ୍ଜନକ ଥିଲେ, ଏପରିକି ପ୍ରଜାପତି ବ୍ରହ୍ମା ସେମାନଙ୍କର କ୍ରିୟାକଳାପ ଦେଖି ସଂକେତ ଚିତ୍ତ ହେଲେ, ବ୍ରହ୍ମା ମଧ୍ୟ ଭୟ କରିଗଲେ। ତେଣୁ ଏଠି କୁହାଯାଉଛି ରୁଦ୍ରଙ୍କର ତଥାଗତ ଭକ୍ତ ବା ଅନୁଗାମୀଗଣ ମଧ୍ୟ ଜୀବ ଜଗତ ପ୍ରତି ବିପଦ ଅଟନ୍ତି। ରୁଦ୍ର ବିଶେଷ ଭାବରେ ଶିବଜୀଙ୍କର ଯେଉଁମାନେ ଆରାଧନା କରନ୍ତି, ଶିବ ହେଉଛନ୍ତି ବହୁତ ଆଶୁତୋଷ, ଖୁବ୍ ଶୀଘ୍ର ସେ ସନ୍ତୋଷ ପ୍ରାପ୍ତ ହୋଇଯାଆନ୍ତି। ଭଗବାନଙ୍କୁ ଭଗବାନ ବିଷ୍ଣୁଙ୍କୁ ସନ୍ତୋଷ କରିବା ଯଦିଓ କଷ୍ଟ ନୁହଁ, ସେ ମଧ୍ୟ ସହଜ ସାଧ୍ୟ, କିନ୍ତୁ ଯାହା ହଉ ଏ ଗୋଟେ କଥା ରହିଯାଇଛି ଯେ ଆଶୁତୋଷ ଶିବଜୀଙ୍କୁ ଗୋଟେ କୁହାଯାଏ ଆଶୁତୋଷ। ଭଗବାନ ସେଭଳି ଆଶୁତୋଷ ନୁହନ୍ତି, ଯଦିଓ ଭଗବାନଙ୍କୁ ପ୍ରାପ୍ତ ହେବା ମଧ୍ୟ କଷ୍ଟସାଧ୍ୟ ନୁହଁ। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ରାଜ ବିଦ୍ୟା ରାଜଗୃହଂ ପବିତ୍ରମ ଇଦମ୍ ଉତ୍ତମମ୍ ପ୍ରତ୍ୟକ୍ଷା ଭଗବାନ ଧର୍ମ୍ୟଂ ସୁସୁଖମ କର୍ତ୍ତୁମ ବ୍ୟୟମ୍। ପ୍ରକୃତ ବିଦ୍ୟା ହେଉଛି ଏ ଭଗବାନଙ୍କୁ ଆରାଧନା କରିବା, ଭଗବାନ କୃଷ୍ଣଙ୍କର ଶରଣରେ ଯିବା, ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ରାଜ ବିଦ୍ୟା ରାଜ ପବିତ୍ରମ ଇଦମ୍ ଉତ୍ତମମ୍, ଏ ଜ୍ଞାନ ହେଉଛି ଅତ୍ୟନ୍ତ ପବିତ୍ର ଏବଂ ଉତ୍ତମ ଜ୍ଞାନ ଇଏ, ଏବଂ ନିଜେ ମଧ୍ୟ ଏଠିକୁ ଅନୁଭବ କରିପାରିବେ। ପ୍ରତ୍ୟକ୍ଷା ଭଗବାନ ଧର୍ମ୍ୟଂ ସୁସୁଖମ୍, ଏ ସୁସୁଖମ୍ କର୍ତ୍ତୁମ୍, କର୍ତ୍ତୁମ୍ ମାନେ ସାଧନ କାଳରେ ମଧ୍ୟ ଏଇଟା କଷ୍ଟଦାୟକ ନୁହଁ, ଏବଂ ଅବ୍ୟୟମ୍, ଯାହା କଲେ ଏ କିଛି ନଷ୍ଟ ହେବ ନାହିଁ, ଏଇ ଯେଉଁ ଭଗବାନ ପ୍ରତି ଯାହା କିଛି ଆମେ କରୁଛେ। କିନ୍ତୁ ଶିବଜୀଙ୍କର ଯେଉଁମାନେ ଅନୁଗାମୀ ସବୁ ସେମାନେ ଜାଣନ୍ତି ଯେ ଶିବ ହେଉଛନ୍ତି ଆଶୁତୋଷ, ଭଗବାନ ବିଷ୍ଣୁ ଯେଉଁ ବର ଦିଅନ୍ତି ବା ବର ପ୍ରଦାନ କରନ୍ତି ସେ ଆମର କ୍ଷତି କରିବ ନାହିଁ। କିନ୍ତୁ ଶିବଜୀ ଯଦିଓ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ, କିନ୍ତୁ ତାଙ୍କର ଦୁଇ ପ୍ରକାର କୃପା ରହିଛି, ସକପଟ କୃପା ଆଉ ଗୋଟେ ଅକପଟ କୃପା। ତେଣୁ ଯେଉଁମାନେ ସକପଟ କୃପା ପ୍ରାପ୍ତ ହୁଅନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଶିବଜୀଙ୍କର ଆରାଧନା କରନ୍ତି, କାହିଁକି ନା ଶିବଜୀ ହେଉଛନ୍ତି ଆଶୁତୋଷ, ସେ ଖୁବ୍ ଶୀଘ୍ର ସନ୍ତୋଷ ହୋଇଯାଆନ୍ତି। ତେଣୁ ଗୋଟିଏ ବେଲପତ୍ର ଏବଂ ଟୋପେ ଗଙ୍ଗା ଜଳ ଦେଲେ ସେଥିରେ ସେ ସନ୍ତୁଷ୍ଟ ହୋଇଯାଆନ୍ତି, ଭଗବାନ ମଧ୍ୟ ସେଇଭଳି ଭାବରେ ସନ୍ତୁଷ୍ଟ ହୋଇଯାଆନ୍ତି। ଆମେ ସେଦିନ କହିଥିଲେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପରୋକ୍ତମ ଅସ୍ନାମି ପ୍ରଦାତ୍ମନଃ। ଜଣେ ପତ୍ରଟିଏ ଦେଇଦେଲେ ମଧ୍ୟ ସେ ସନ୍ତୋଷ ହୋଇଯାଆନ୍ତି, ଯେମିତି ଦ୍ରୌପଦୀ ତାଙ୍କର ଖାଇସାରିଥିଲେ ସେଇ ଯେଉଁ ସୂର୍ଯ୍ୟଦେବଙ୍କ ଦ୍ୱାରା ପ୍ରଦତ୍ତ ଯେଉଁ ପାତ୍ର, ସେଥିରେ ଟିକେ ଗୋଟେ ପତ୍ରଟେ ରହିଥିଲା, ସେଇ ପତ୍ର ଖାଇ ଭଗବାନ ଏତେ ସନ୍ତୁଷ୍ଟ ହୋଇଗଲେ ଯେ ଦୁର୍ବାସା ତାଙ୍କର ଯେଉଁ 10,000 ପୁତ୍ର ଶିଷ୍ୟମାନଙ୍କୁ ଆଣିକି ଆସିଥିଲେ ଆଉ ସମୟରେ ଆସି ପହଞ୍ଚିଥିଲେ ସେମାନେ ମଧ୍ୟ ତୃପ୍ତ ହୋଇଗଲେ। ସେହିଭଳି ଭାବରେ ପୁଷ୍ପନ୍ ଗଜରାଜ 1,000 ବର୍ଷ ଧରି ଯୁଦ୍ଧ କରି କୁମ୍ଭୀର ସହିତ ଅନ୍ୟ କୌଣସି ଉପାୟ ନ ପାଇ ଅନ୍ତିମରେ କେବଳ ଭଗବାନଙ୍କୁ ଗୋଟିଏ ପୁଷ୍ପଟେ ଦେଇଦେଇକରି ନାରାୟଣ କୁଳଗୁରୁ ଭଗବାନ ନମସ୍ତେ, ଭଗବାନଙ୍କୁ ନମସ୍କାର କରିଦେଇଛନ୍ତି ଏବଂ ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି। ସେହିଭଳି ଭାବରେ ଗୋଟିଏ ଫଳ ଦେଇକରି ସବରୀ ବୈରୀ କ'ଣ ବୈରୀ ବେରୀ ଫଳ ପ୍ରଦାନ କରି ଯେଉଁଟା ନିଜେ ଖାଇକରି ଦେଖୁଛନ୍ତି ପ୍ରକୃତି ମିଠା ନା ନାହିଁ କହିକରି ଭଗବାନଙ୍କୁ ଦେଉଛନ୍ତି, ସେଥିରେ ସେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଗଲେ। ଏବଂ ଜଳ ମନ୍ଦିର ପ୍ରଦାନ କରି ରାଜା ଯେ ଥିଲେ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ, ସେ ରାଜା କ'ଣ ତାଙ୍କ ନାଁ ଗ୍ରନ୍ଥିଦେବ, ସେ ଭଗବାନ ମଧ୍ୟ ସନ୍ତୋଷ କରିଦେଲେ। ତେଣୁ ଏହିଭଳି ଭାବରେ ଭଗବାନ ମଧ୍ୟ ଆରାଧନା କରିବା ସହଜ, କିନ୍ତୁ ସାଧାରଣତଃ ଲୋକମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରନ୍ତି ନାହିଁ। ଯଦିଓ ତିନି ଜଣଙ୍କ ଭିତରେ ବ୍ରହ୍ମା ବିଷ୍ଣୁ ଏବଂ ଶିବ, ଏ ତିନି ଜଣଙ୍କ ଭିତରେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ହିଁ ଜଣେ ଏ ତ୍ରିଗୁଣରୁ ମୁକ୍ତ ହୋଇପାରିବ। କାରଣ ବ୍ରହ୍ମା ହେଉଛନ୍ତି ରଜଗୁଣର, ଶିବଜୀ ହେଉଛନ୍ତି ତମ ଗୁଣର, ଏବଂ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର। ତେଣୁ ତଙ୍ଗ ନିର୍ଗୁଣ ଭବେତ୍ ବୋଲି କୁହାଯାଉଛି। ଭଗବାନ ବିଷ୍ଣୁ ଯଦିଓ ସତ୍ୟଗୁଣରେ ରହିଛନ୍ତି, କିନ୍ତୁ ପ୍ରକୃତରେ ସେ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସେ ନିର୍ଗୁଣ ଥାନ୍ତି। ତେଣୁ ତାଙ୍କୁ ଭଜନ କଲେ ଜଣେ ନିର୍ଗୁଣତ୍ୱ ପ୍ରାପ୍ତ ହେବ। କିନ୍ତୁ ଲୋକମାନେ ବିଶେଷ ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଭଗବାନଙ୍କର ଆରାଧନା କରିବେ ନାହିଁ, ସେମାନେ ଅନ୍ୟମାନଙ୍କ ଦେବଦେବୀମାନଙ୍କର ଆରାଧନା କରିବେ। ତେଣୁ ଶିବଜୀଙ୍କର ବିଶେଷ ଭାବରେ ଆମେ ଦେଖୁଛେ ଯେଉଁମାନେ ଭକ୍ତ ଅଧିକାଂଶ ହେଉଛନ୍ତି ଏହିଭଳି ଭାବରେ ରୁଦ୍ର ସ୍ୱଭାବ ବା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ। ତେଣୁ ସେମାନେ ଶିବଜୀଙ୍କୁ ଯେଉଁ ଆରାଧନା କରନ୍ତି, ଶିବଜୀଙ୍କଠାରୁ ଯଦି ବରପ୍ରାପ୍ତ ହୁଅନ୍ତି ତାଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କରନ୍ତି। ଭାଗବତ ଦଶମ ସ୍କନ୍ଧ ରେ ବର୍ଣ୍ଣନା କରାଯାଇଛି, ଅନ୍ତିମରେ 88-89 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଜଣେ ଥିଲେ ଅସୁର, ବୃକାସୁର, ବୃକ ଯେ ଶକୁନିକର ପୁତ୍ର, ତାକୁ ଭସ୍ମାସୁର ମଧ୍ୟ ମୋତେ କୁହାଯାଏ। ସେ ଏଇ 88 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ଯେତେବେଳେ ନାରଦମୁନିଙ୍କୁ ଜାଣିଲା ଯେ ପ୍ରକୃତରେ ଶିବଜୀ ହେଉଛନ୍ତି ପ୍ରକୃତରେ ବରଦାନରେ, ସେ ଖୁବ୍ ଆଶୁତୋଷ, ଖୁବ୍ ଶୀଘ୍ର ସନ୍ତୋଷ ହୋଇଯିବେ। ତେଣୁ ସେ ଶିବଜୀଙ୍କୁ ସନ୍ତୋଷ ବିଧାନ କରିବା ପାଇଁ ଶିବଜୀଙ୍କର ଆରାଧନା କରିଥିଲେ। ତେଣୁ ଶିବଜୀ ତାଙ୍କର ଆରାଧନାରେ ସନ୍ତୁଷ୍ଟ ହୋଇ, ବୃକର ଆରାଧନାରେ ସନ୍ତୁଷ୍ଟ ହୋଇ ଆସି ଉପସ୍ଥିତ ହୋଇଗଲେ। ଦଶମ ସ୍କନ୍ଧ 88 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀ ଯେତେବେଳେ ଆସିଗଲେ, ତାଙ୍କର ପତ୍ନୀଙ୍କ ସହିତ ଆସି ପହଞ୍ଚିଗଲେ, ଭବାନୀଙ୍କ ସହିତ ଆସି ପହଞ୍ଚିଗଲେ। ତେଣୁ ତାଙ୍କର ପତ୍ନୀଙ୍କୁ ଦେଖି ଏ ବୃକ, ଏ ଯେଉଁ ମନୁଷ୍ୟ ଯେଉଁ ଚିନ୍ତା ଧରି ଆସିଥିଲା, ଭଗବାନଙ୍କୁ ତପସ୍ୟା କରିଥିଲା, କ'ଣ ଗୋଟେ ବର ପାଇଥାନ୍ତା, ବହୁତ ବଡ଼ ବର ନେଇ ନେବା ପାଇଁ ଚିନ୍ତା କରୁଥିଲା, କିନ୍ତୁ ତାଙ୍କର ପତ୍ନୀଙ୍କୁ ଦେଖି ତାଙ୍କର ସେ ଚିନ୍ତା ଭୁଲିଲେ, ସେ ଭୁଲିଗଲେ ସେ କ'ଣ ଚିନ୍ତା କରୁଥିଲେ। ତେଣୁ ସେ ପତ୍ନୀଙ୍କୁ, ଶିବଜୀଙ୍କର ପତ୍ନୀଙ୍କୁ ପାଇବା ପାଇଁ ସେ ଚିନ୍ତା କଲେ। ତେଣୁ ସେ କଥା ଯଦି ଶିବଜୀଙ୍କୁ ମାଗିବେ ତାହେଲେ ତ ସେ ପ୍ରଦାନ ନ କରିପାରନ୍ତି। ତେଣୁ ସେ କହିଲେ, ପ୍ରଭୁ ଯଦି ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଛନ୍ତି ତାହେଲେ ମୋତେ ଏଭଳି ବର ଦିଅନ୍ତୁ ଯେ ମୁଁ ଯାହାର ମସ୍ତକରେ ହାତ ଦେବି ସେ ଧ୍ୱଂସ ହୋଇଯିବ, ଭସ୍ମାସୁର। ତେଣୁ ଶିବଜୀ ଯେ ସବୁବେଳେ ଚାହାନ୍ତି କେମିତି ଯେଉଁମାନେ ଆସି ତାଙ୍କୁ ଡିଷ୍ଟର୍ବ କରୁଛନ୍ତି, ସବୁବେଳେ ଭଗବାନଙ୍କର ଭଜନରେ ବ୍ୟସ୍ତ ରହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କ ଭଜନରେ ବ୍ୟସ୍ତ ରହିଛନ୍ତି, ଏମାନେ ଆସି ତାଙ୍କୁ ଡିଷ୍ଟର୍ବ କରୁଛନ୍ତି, ସେଥିପାଇଁ ସେ ଯିଏ ଯାହା ଚାହିଁଲା ସେ ସବୁ ପ୍ରଦାନ କରିଦେଇ ଚାଲିଯାଆନ୍ତି, ଚିନ୍ତା କରନ୍ତି ନାହିଁ ତାର ଫଳ କ'ଣ ହେବ। ତେଣୁ ସେଇଟା ପ୍ରଦାନ କରିଦେଲେ, ବୃକକୁ ପ୍ରଦାନ କରିଦେଲେ। ତେଣୁ ବୃକ ତ ଚାହୁଁଥିଲା ଶିଶୁବାବୁକୁ ହତ୍ୟା କରି ତାଙ୍କର ପତ୍ନୀଙ୍କୁ ଗ୍ରହଣ କରିବ, ଏଇ ଚିନ୍ତା କରୁଥିଲା ସେ। ତେଣୁ ସାଙ୍ଗେ ସାଙ୍ଗେ ସେ ତାଙ୍କ ପଛରେ ଗୋଡ଼େଇଲା, ଶିବଜୀଙ୍କ ପଛରେ ଗୋଡ଼େଇଲା। ତେଣୁ ଶିବଜୀ ଚିନ୍ତା କରିଦେଲେ, ଆରେ ବର୍ତ୍ତମାନ ମୋରି ବର ମୋତେ ସିଏ ମୋତେ ମାରିବା ପାଇଁ ଚେଷ୍ଟା କରୁଛି। ତେଣୁ ଶିବଜୀ ଧାଇଁଲେ। ତେଣୁ ବର୍ତ୍ତମାନ ଭଗବାନ ବିଷ୍ଣୁ ଆସି ପହଞ୍ଚିଗଲେ। ଭଗବାନଙ୍କର ଭଗବାନ କହିଛନ୍ତି ନା ଭଗବତ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି, ଅର୍ଜୁନ ତୁମେ ଘୋଷଣା କର, କୌନ୍ତେୟ ପ୍ରତି ଜାଣି ହିଁ ନମେ ଭକ୍ତ ପ୍ରଣଶ୍ୟତି। ହେ କୁନ୍ତି ପୁତ୍ର ତୁମେ ଘୋଷଣା କର, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ହେ ବୈଷ୍ଣବାରାମ ଯଥା ଶମ୍ଭୁ, ଶିବଜୀ ହେଉଛନ୍ତି ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ। ଦଶମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ରୁଦ୍ରାଣାମ ଶଙ୍କରଶ୍ଚାସ୍ମି, ରୁଦ୍ରମାନଙ୍କ ଭିତରେ ମୁଁ ହେଉଛି ଶଙ୍କର। ତେଣୁ ଭଗବାନ ବିଷ୍ଣୁ କ'ଣ କଲେ ନା, ଗୋଟେ ବ୍ରହ୍ମଚାରୀ ରୂପେ ଆସି ପହଞ୍ଚିଗଲେ, ବାମନ ବାମନ ବ୍ରହ୍ମଚାରୀ ରୂପେ ଆସି ପହଞ୍ଚିଗଲେ। ଏବଂ ଏ ଯେଉଁ ଧାଉଁଥିଲେ ବୃକ, ଯେଉଁ ଧାଉଁଥିଲେ ଶିବଜୀ ହତ୍ୟା କରିବା ପାଇଁ, ଶିବଜୀ ମଧ୍ୟ ଧାଇଁଛନ୍ତି। ତେଣୁ ଆସି ସେ ପହଞ୍ଚିଗଲେ, ଭଗବାନ ବିଷ୍ଣୁ ଆସି ପହଞ୍ଚିଗଲେ ବ୍ରହ୍ମଚାରୀ ରୂପରେ। ତାଙ୍କୁ ପଚାରୁଛନ୍ତି, ଏ ବୃକ, ଏ ଶକୁନୀ ପୁତ୍ର, ତୁମେ କାହିଁକି ଏଭଳି ଗୋଟେ ମୂର୍ଖ ବ୍ୟକ୍ତି ଭଳି ତୁମେ ଧାଉଁଛ କାହିଁକି? ତୁମେ ଜଣେ ବିଦ୍ୱାନ ବ୍ୟକ୍ତି, ତୁମେ ଶକୁନିଙ୍କର ପୁତ୍ର, ତୁମେ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି, ତୁମେ ଏଭଳି କାହିଁକି ଧାଉଁଛ? ସିଏ ଆଉ ଶୁଣିଲେନି, ସେ ଚାଲିଗଲେ ଧାଇଁକି। ତେଣୁ ଭଗବାନ ତାଙ୍କ ପଛରେ ଧାଇଁ ଧାଇଁକି ଯାଉଛନ୍ତି। ତେଣୁ ପଚାରିଲେ, କ'ଣ ପାଇଁ ତୁମେ ବ୍ୟସ୍ତ ହେଉଛ? ତୁମର କିଛି ମୁଁ ଯଦି ସାହାଯ୍ୟ କିଛି କରିପାରିବି, ମେ ଆଇ ହେଲ୍ପ ୟୁ ବୋଲି ପଚାରୁଛନ୍ତି। ତେଣୁ ସେ କହିଲେ, ମୋ ପାଖରେ ବର୍ତ୍ତମାନ ସମୟ ନାହିଁ, ମୁଁ ଆସି ଯାଉଛି ଶିବଙ୍କୁ ହତ୍ୟା କରିବା ପାଇଁ। ଶିବଜୀ ମୋତେ ବର ଦେଇଛନ୍ତି, ଯାହା ମୁଣ୍ଡରେ ହାତ ଦେବି ସେ ଧ୍ୱଂସ ପାଇଯିବ, ତେଣୁ ମୁଁ ସେଥିପାଇଁ ପରୀକ୍ଷା କରିବା ପାଇଁ ଯାଉଛି। ନା ତୁମେ ଜାଣିନ, ତୁମେ ଶକୁନୀ ପୁତ୍ର, ତୁମେ ଏତେ ବଡ଼ ବିଦ୍ୱାନ ବ୍ୟକ୍ତି, ଶିବଙ୍କର ତାଙ୍କର ଆଉ କ'ଣ ମସ୍ତିଷ୍କ ଠିକ୍ ଅଛି? ମସ୍ତିଷ୍କ ଠିକ୍ ନାହିଁ, ମତିଭ୍ରମ ହୋଇଯାଇଛି, ପାଗଳ ଅବସ୍ଥା ହୋଇଯାଇଛନ୍ତି ନା କେମିତି? ସେ ଧାଇଁ ଧାଇଁକି ଦୁଇ ଜଣ ଯାକ ଧାଇଁ ଧାଇଁ କଥା ଚାଲିଛି, ଆଉ ରହିବା ପାଇଁ ନାହିଁ, କାହିଁକିନା କାଳେ ଶିବ ପଳେଇବେ। ସେଥିପାଇଁ ସେ ଧାଉଁଛନ୍ତି, ତାଙ୍କ ପଛରେ ଭଗବାନ ମଧ୍ୟ ଧାଉଁଛନ୍ତି। ତେଣୁ ସେ କହିଲେ ଯେ, ଶିବ ଯେତେବେଳେ ସମୁଦ୍ରରୁ ଜାହାଜ ହୋଇଥିଲା, ଯେଉଁ ବିଷ ଜାହାଜ ହୋଇଥିଲା, ସେ ବିଷପାନ କରିଦେଇଛନ୍ତି। ବିଷପାନ କଲେ କାହାର ମସ୍ତିଷ୍କ ଠିକ୍ ରହେ? ମସ୍ତିଷ୍କ ଠିକ୍ ରହେ? ତା ଛଡ଼ା ଏ ଯେଉଁ ତାଙ୍କର ଶ୍ୱଶୁର ରୁଦ୍ରଙ୍କର, ଶିବଜୀଙ୍କର ଶ୍ୱଶୁର ଯେ ଦକ୍ଷ, ସେ ତାଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯଜ୍ଞର ଭାଗ ପାଇବେ ନାହିଁ। ତେଣୁ ଏହିଭଳି ଭାବରେ ସେ ତାଙ୍କର ଆଉ ମସ୍ତକ ଠିକ୍ ନାହିଁ, ସେ ବର୍ତ୍ତମାନ ପାଗଳ ଅବସ୍ଥାରେ ରହିଛନ୍ତି। ତୁମେ ଦେଖୁନ, ତୁମେ ନିଜ ମସ୍ତକରେ ହାତ ଦେଉନ, ତୁମେ କିଛି ହେବନି। ଏହିଭଳି ଭାବରେ ଭଗବାନ ତାଙ୍କୁ ମୋହ କରିଦେଲେ। ତେଣୁ ଯେତେବେଳେ ପ୍ରକାଶରେ ଚିନ୍ତା କଲା, ପ୍ରକୃତରେ ବାସ୍ତବିକ କଥା ସିଏ ଏଥିରେ କାହିଁ ଜାଗୁନି। ଜଣେ ଆଚାର୍ଯ୍ୟମାନେ କହନ୍ତି ବୃକ ଚିନ୍ତା କରୁଛି, ଜଣେ କହିଲେ ଯେ ଦେଖୁନ ତୁମ ହାତରେ କ'ଣ କିଛି ତାତି ଅଛି, ତୁମ ନିଜ ମସ୍ତକ ପାଖରେ ରଖୁନ, ଦେଖୁ କିଛି ନାହିଁ, ତାତି ନାହିଁ, କିଛି ହେବନି। ତେଣୁ ସିଏ ଏଇଭଳି ଭାବରେ ମୋହିତ ହେଇଗଲେ, ଦେଖିଲେ କହିଲେ ନାହିଁ ତ କିଛି ତାତି ଆସୁନି, ଗରମ ଆସୁନି, କେମିତି ଦୋଷ ହେବ। ନିଜର ମସ୍ତକ ଉପରେ ଯେତେବେଳେ ହାତ ଦେଇଦେଲେ ସେତେବେଳେ ସିଏ ଦଶମ ହେଇଗଲେ, ଧ୍ୱଂସ ହେଇଗଲେ। ତେଣୁ ଏହିଭଳି ଭାବରେ ଅନେକ ଅସୁର ରହିଛନ୍ତି, ଯେ ଶିବଜୀଙ୍କ ଠାରୁ ବରପ୍ରାପ୍ତ ହୋଇ ରାବଣ, ଶ୍ରୀ ରାବଣ ମଧ୍ୟ ଶିବଜୀଙ୍କର ଭକ୍ତ ଥିଲେ, କିନ୍ତୁ ଯେତେବେଳେ ଯଦିଓ ବ୍ରହ୍ମା ତାଙ୍କୁ ବର ଦେଇଛନ୍ତି, ତଥାପି ସେ ଶିବଜୀଙ୍କର ମଧ୍ୟ ଉପାସକ ଥିଲେ। ତେଣୁ ଯେତେବେଳେ ଭଗବାନ ରାମଚନ୍ଦ୍ର ରାବଣଙ୍କୁ ହତ୍ୟା କରିବା ପାଇଁ ସାର ନିକ୍ଷେପ କରୁଛନ୍ତି, ସେଇ ସେତେବେଳେ ଶିବଜୀଙ୍କର ପତ୍ନୀ ଉମା କହୁଛନ୍ତି, ଏ ପ୍ରଭୁ ଆପଣଙ୍କର ଭକ୍ତଙ୍କୁ ଭଗବାନ ରାମଚନ୍ଦ୍ର ହତ୍ୟା କରିବା ପାଇଁ ଆସିଛନ୍ତି, ତେଣୁ ଆପଣ ତାଙ୍କୁ ରକ୍ଷା କରନ୍ତୁ। ନା ନା, ମୁଁ ତାଙ୍କୁ ରକ୍ଷା କରିପାରିବି ନାହିଁ, ସିଏ ଭଗବାନ, ସିଏ ହେଉଛନ୍ତି ମୋର ପ୍ରଭୁ, ମୋର ପ୍ରଭୁଙ୍କର ପତ୍ନୀଙ୍କୁ ସେ ହରଣ କରିଛନ୍ତି, ତେଣୁ ମୁଁ ତାଙ୍କୁ ରକ୍ଷା କରିପାରିବି ନାହିଁ। ଏହିଭଳି ଭାବରେ ଯେଉଁମାନେ ବିଭିନ୍ନ ଦେବାଦେବୀମାନଙ୍କର ଯେଉଁ ବର ପ୍ରାପ୍ତ ହୁଅନ୍ତି, ଭଗବାନ କହିଛନ୍ତି ଭଗବତ ଗୀତାରେ, ଯେ ଅନ୍ତବତୁ ଫଳଂ ତେଷାଂ ତଦ୍ଭବତୀ ଅଳ୍ପ ମେଧସାଂ ଦେବାନ୍ ଦେବଦେବ ଯାଆନ୍ତି ମଦ ଭକ୍ତା ଯାଆନ୍ତି ମାଉଟି। ଯେଉଁମାନେ ଦେବାଦେବୀଙ୍କର ଆରାଧନା କରନ୍ତି, ଯଦିଓ ସେ ଦେବାଦେବୀମାନଙ୍କର ଆରାଧନା କରିବା ପାଇଁ ସେ ଯେଉଁ ରହିଛି ଶ୍ରଦ୍ଧା, ଭଗବାନ ସେ ଶ୍ରଦ୍ଧାକୁ ପ୍ରଦାନ କରନ୍ତି। ଜୟ ଶ୍ରୀ ରାଧା ମଦନ ମୋହନ ଯୋଗୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ। ତେଣୁ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯୋ ଯୋ ଜାମ ଜାମ ଧନୁ ଭକ୍ତ ଶ୍ରଦ୍ଧା ଅର୍ଚ୍ଚିତ ଇଚ୍ଛତି ତସ୍ୟ ତସ୍ୟ ଚଳା ଶ୍ରଦ୍ଧା ତାମେବ ବିଦଦାମ୍ୟହଂ। ଦେବତାମାନଙ୍କର ଯେଉଁ ପୂଜା କରୁଛନ୍ତି, କାହିଁକି କରୁଛନ୍ତି ନା, ସେ ଯେଉଁମାନେ ଜଜନ୍ତି ସାତ୍ୱିକା ଦେବାନ, ଯେଉଁମାନେ ସତ୍ୟଗୁଣ ରହିଛନ୍ତି ସେମାନେ ଦେବଦେବୀଙ୍କର ପୂଜା କରନ୍ତି। ଜଜନ୍ତି ସାତ୍ୱିକା ଦେବାନ ଯକ୍ଷ ରକ୍ଷାଂସି ରାଜସା, ଯେଉଁମାନେ ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରନ୍ତି, ଏବଂ ଯେଉଁମାନଙ୍କର ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରେତ ଇତ୍ୟାଦିମାନଙ୍କୁ ପୂଜା କରନ୍ତି। ତାମସାଧନା ଭୂତ ଜଜନ୍ତି ସାତ୍ୱିକା ଦେବାନ ଯକ୍ଷ ରକ୍ଷାଂସି ରାଜସା ଭୂତ ପ୍ରେତ ଗଣସ୍ଥାନ ଜଜନ୍ତି ତାମସାଧନା। ତେଣୁ ଏ ଶ୍ରଦ୍ଧା ଏଇଟା ଭଗବାନ ପ୍ରଦାନ କରନ୍ତି। ଯୋ ଯୋ ଜାଂ ଜାଂ ତନୁ ଭକ୍ତଂ ଶ୍ରଦ୍ଧା ଅଚ୍ୟୁତ ଇଚ୍ଛତି ତସ୍ୟ ତସ୍ୟା ଚଳା ଶ୍ରଦ୍ଧା ତାମେବ ବିଦଦାମ୍ୟହଂ। ଯିଏ ଯେଉଁ ଦେବାଦେବୀ ହେଉ ବା ଭୂତପ୍ରେତ ହେଉ ବା ଯାହାକୁ ଯିଏ ପୂଜା କରିବା ପାଇଁ ଚାହାନ୍ତି, ଶାସ୍ତ୍ର ଅନୁମୋଦିତ, ଏଇଟା ହେଉଛି ଶାସ୍ତ୍ର ଅନୁମୋଦିତ, ତେଣୁ ସେ ଶ୍ରଦ୍ଧା ଭଗବାନ ପ୍ରଦାନ କରନ୍ତି। ସତୟା ଶ୍ରଦ୍ଧା ଯୁକ୍ତା ତସ୍ୟ ଆରାଧନ ମିହତେ ଲଭତେ ଚତତ କାମା ମୟବ ଭୀତାନ ହିତାନ। ତେଣୁ ଏହିଭଳି ଭାବରେ ଶ୍ରଦ୍ଧାଯୁକ୍ତ ହୋଇ ସେମାନେ ସେ ଦେବାଦେବୀମାନଙ୍କୁ ପୂଜା କରନ୍ତି। ତେଣୁ ଦେବାଦେବୀମାନେ ଯେଉଁ ବର ପ୍ରଦାନ କରନ୍ତି, ପ୍ରକୃତରେ ସେ ବର ଭଗବାନ ନିଜେ ହିଁ ପ୍ରଦାନ କରନ୍ତି। ଯେ ସତୟା ଶ୍ରଦ୍ଧା ଯୁକ୍ତା ଯଦି ଶ୍ରଦ୍ଧାନତା, ସେ ଯେଉଁ ବର ପ୍ରାପ୍ତ ହୁଅନ୍ତି, ମୟବ ଭୀତାନ ହିତାନ, ମୁଁ ହିଁ ସେଇଟାକୁ ପ୍ରକୃତରେ ପ୍ରଦାନ କରେ। ଗଣେଶ ଜୀ ହୁଅନ୍ତୁ ବା କାର୍ତ୍ତିକେୟ ଜୀ ହୁଅନ୍ତୁ ବା ଯେକୌଣସି ଦେବତାମାନେ ବ୍ରହ୍ମା ହୁଅନ୍ତୁ ବା ଶିବଜୀ ହୁଅନ୍ତୁ, ଏ ପ୍ରକୃତରେ ଭଗବାନ ହିଁ ସେସବୁ ବର ପ୍ରଦାନ କରନ୍ତି। ଏକ ବହୁନାମ ଯେଉଁ ବିଧାଦି କାମା ଭଗବତ ଉପନିଷଦରେ ବର୍ଣ୍ଣନା କରାଯାଇଛି, ଭଗବାନ ସମସ୍ତଙ୍କର କାମନା ପୂର୍ଣ୍ଣ କରନ୍ତି। ନିତ୍ୟ ନିତ୍ୟାନାମ, ଆମେ ଯେଉଁଭଳି ଭାବେ ନିତ୍ୟ ଆମେ ବହୁ ବଚନରେ କୁହାଯାଇଛି, ଜୀବ ହେଉଛି ବହୁ ବଚନରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନ ହେଉଛନ୍ତି ଏକ ବଚନ ନିତ୍ୟ ନିତ୍ୟାନାମ। ଅନ୍ୟମାନେ ଜୀବମାନେ ଯେଉଁଭଳି ଭାବେ ନିତ୍ୟ ସବୁବେଳେ ପାଇଁ ରହିଛନ୍ତି, ସେଭଳି ଭାବରେ ମଧ୍ୟ ଭଗବାନ ସବୁବେଳେ ପାଇଁ ରହିଛନ୍ତି। ଏବଂ ଚେତନ ଚେତନ ନାମ, ଯେଉଁଭଳି ଭାବରେ ଆମର ଚେତନା ରହିଛି, ଭଗବାନଙ୍କର ମଧ୍ୟ ସେହିଭଳି ଭାବରେ ଚେତନା ରହିଛି। କିନ୍ତୁ ତଫାତ୍ ହେଉଛି କ'ଣ ନା, ଏକ ବହୁନାମ ଯେଉଁ ବିଧଦାତି କାମା, ଭଗବାନ ଏକ, ସେ ସମସ୍ତଙ୍କର କାମନାକୁ ସେ ପୂରଣ କରନ୍ତି। ତେଣୁ ଏଇ ଯେଉଁ ଦେବତାମାନଙ୍କ ଦ୍ୱାରା ଯେଉଁ ବର ଜଣେ ପ୍ରାପ୍ତ ହୁଏ ତାଙ୍କର ଭକ୍ତ, ସେ ଅନ୍ତବତୁ ଫଳନ୍ତେ ସା, ସେ ଯେଉଁ ବର ପ୍ରାପ୍ତ ହୁଅନ୍ତି ସେଟା ଯେଉଁ ଅନ୍ତବତୁ, ସେଇଟା ସବୁବେଳେ ପାଇଁ ରହିବନି, ଅନ୍ତ ହେଇଯିବ, ଶେଷ ହେଇଯିବ ସେଇଟା। ତଦ୍ ଭବତି ଅଳ୍ପ ମେଧସାମ, କାହିଁକି ଲୋକମାନେ ଦେବଦେବୀମାନଙ୍କୁ ପୂଜା କରନ୍ତି ନା, ଅଳ୍ପ ମେଧସାମ, ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ, ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଭଗବାନଙ୍କ ଆରାଧନା କରନ୍ତି। ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ ହରେ। ଭାଗବତରେ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଉପରେ ଏ କଥା ନବଯୁଗେନ୍ଦ୍ର କହୁଛନ୍ତି ରାଜା ନିମିତ୍ତ। ରାଜା କଳିଯୁଗରେ ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ। ଖାଲି ମେଧସ କଥା କୁହାଉନି, ସୁମେଧସ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ସେମାନେ କଳିଯୁଗରେ କାହାର ଆରାଧନା କରନ୍ତି ନା କୃଷ୍ଣବର୍ଣ୍ଣ ସେହି ଭଗବାନଙ୍କ ଆରାଧନା କରନ୍ତି, ଯେ ସବୁବେଳେ କୃଷ୍ଣ 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 ସବୁବେଳେ ତାଙ୍କର ଜୁହାରୁ ଉଚ୍ଚାରଣ ହୁଏ, ଅର୍ଥାତ୍ ଚୈତନ୍ୟ ମହାପ୍ରଭୁ ସବୁବେଳେ ତାଙ୍କର ଜୁହାରୁ କୃଷ୍ଣ 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 ଏହି ଦୁଇଟି ଅକ୍ଷର ସବୁବେଳେ ତାଙ୍କର ଜୁହାରୁ ଉଚ୍ଚାରିତ ହୁଅନ୍ତି ହେଉଥିଲେ। ଏବଂ ତୁଷା କୃଷ୍ଣ ତାଙ୍କର ଶରୀର ରଙ୍ଗ କିଭଳି ନା ଅକୃଷ୍ଣ, ଭଗବାନ ଚାରୋଟି ରଙ୍ଗରେ ଚାରି ଯୁଗରେ ଆସନ୍ତି। ତେଣୁ ସତ୍ୟଯୁଗରେ ଭଗବାନ ରକ୍ତବର୍ଣ୍ଣରେ ଆସିଥିଲେ, ସତ୍ୟଯୁଗରେ ଭଗବାନ ଶୁକ୍ଳବର୍ଣ୍ଣରେ ଆସିଥିଲେ। ଶୁକ୍ଳ ରକ୍ତ ସ୍ତଥାପିତ ଇଦାନୀ କୃଷ୍ଣତାଙ୍କ କଥା, ଭଗବାନଙ୍କର ଯେତେବେଳେ ନାମକରଣ ହେଉଛି ସେତେବେଳେ ଗର୍ଗମୁନି ଏହିଭଳି ଭାବରେ ନନ୍ଦ ମହାରାଜଙ୍କୁ କହିଥିଲେ, ଯେ ଯେଉଁ ତୁମର ପୁତ୍ର ଆସନ ବର୍ଣ୍ଣାସ୍ତୟୁଜସ୍ୟ ଗୁଣତନୁ ଯୁଗମ ତନୁ, ପ୍ରତି ଯୁଗରେ ବିଭିନ୍ନ ପ୍ରକାର ରଙ୍ଗ ସେ ଗ୍ରହଣ କରନ୍ତି ଧାରଣ କରନ୍ତି। ତେଣୁ ଶୁକ୍ଳ ସତ୍ୟଯୁଗରେ ସେ ଶୁକ୍ଳବର୍ଣ୍ଣ ଧାରଣ କରିଥିଲେ, ଯେ ଭଗବାନ କର୍ଦ୍ଦମୁନିଙ୍କର ବିଷୟରେ ବର୍ଣ୍ଣନା କରାଯିବ ଆଉ ପରେ ଆସିବ ତାଙ୍କ କଥା। ସେହି ସମୟରେ ଯେଉଁ ଭଗବାନ ଆସି ତାଙ୍କ ପାଖରେ ଉପସ୍ଥିତ ହୋଇଥିଲେ ସେ ଶୁକ୍ଳବର୍ଣ୍ଣରେ, ସେ ଭଗବାନ ବିଷ୍ଣୁ ଆସିଥିଲେ, ଶୁକ୍ଳବର୍ଣ୍ଣରେ ଆସିଥିଲେ ଭଗବାନ। ସେ ଭଗବାନ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି, ତ୍ରେତାଯୁଗରେ ଭଗବାନ ରକ୍ତବର୍ଣ୍ଣ ଧାରଣ କରନ୍ତି, ଏବଂ ଇଦାନୀ କୃଷ୍ଣତାଙ୍କ କଥା ଏଇ ଦ୍ୱାପର ଯୁଗରେ ଇଏ ଯେଉଁ ଆସିଛନ୍ତି ଇଏ କୃଷ୍ଣବର୍ଣ୍ଣରେ ଆସିଛନ୍ତି ମହାରାଜ ନନ୍ଦ ମହାରାଜ କହୁଛନ୍ତି ଗର୍ଗାଚାର୍ଯ୍ୟ। ତେଣୁ ଆଉ ଯେଉଁ ଗୋଟିଏ ଯୁଗ ରହିଲା ସେ ହେଉଛି କଳିଯୁଗ। ସେ କଳିଯୁଗରେ ଭଗବାନ ଆସନ୍ତି କିଭଳି ଭାବରେ ନା ପୀତବର୍ଣ୍ଣରେ ଆସନ୍ତି ବା ଗୌରବର୍ଣ୍ଣରେ ଆସନ୍ତି, ଅର୍ଥାତ୍ ଗୌରାଙ୍ଗ ମହାପ୍ରଭୁ। ତେଣୁ କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ, କଳିଯୁଗରେ ଭଗବାନ ଯେଉଁ ଆସନ୍ତି ସେ ଭକ୍ତ ରୂପରେ ଆସନ୍ତି, ନିଜକୁ ଭଗବାନ ବୋଲି ପ୍ରକାଶ କରନ୍ତି ନାହିଁ। ତେଣୁ ସେ ତାଙ୍କର ସାଙ୍ଗ ଉପାଙ୍ଗମାନଙ୍କ ସହିତ ପାର୍ଷଦମାନଙ୍କ ସହିତ ଆସନ୍ତି, ଏବଂ ତାଙ୍କର ଅସ୍ତ୍ର ହେଉଛି ଏହି ମହାମନ୍ତ୍ର। ତେଣୁ ଯେଉଁମାନେ ସୁମେଧସ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ଭଗବାନଙ୍କର ଯେଉଁ ଯଜ୍ଞ ନାମଯଜ୍ଞରେ ଯୋଗଦାନ କରି ଏ ଭଗବାନଙ୍କର ଆରାଧନା କରନ୍ତି। କିନ୍ତୁ ଯେଉଁମାନେ ଅଳ୍ପ ମେଧସ ଯେଉଁମାନେ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, ତେଣୁ ଅନ୍ତବତୁ ଫଳଂ ତେଷାଂ ତଦ୍ଭବତୀ ଅଳ୍ପ ମେଧସାଂ ଦେବାନ୍ ଦେବସ ଯାଆନ୍ତି। ଯଦିଓ ସେମାନେ ତାଙ୍କର ଆରାଧନା କରନ୍ତି ତାମାନେ ସେହି ଲୋକକୁ ଯିବେ, ଦେବଲୋକକୁ ଯିବେ, ସେମାନେ ଯେଉଁ ଦେବତାଙ୍କର ପୂଜା କରୁଥିବେ ସେ ସେହି ଲୋକକୁ ଯିବେ। କିନ୍ତୁ ମଦ୍ଭକ୍ତା ଯାଆନ୍ତି ମାମପି, ମୋର ଭକ୍ତ ମୋର ଧାମକୁ ଯିବେ, ଅର୍ଥାତ୍ ଏ ତ୍ରିଗୁଣରୁ ବା ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଯିବେ ସେମାନେ। ତେଣୁ ଶିବଜୀଙ୍କର ଏଇଭଳି ଭାବରେ ଅଧିକାଂଶ ରାବଣ ଇତ୍ୟାଦି ଏମାନେ ସବୁ ଶିବଜୀଙ୍କର ଭକ୍ତ, ତେଣୁ ଏମାନେ ଶିବଜୀଙ୍କର ସକପଟ କୃପା ପ୍ରାପ୍ତ ହୁଅନ୍ତି। ଶିବଜୀଙ୍କର ମଧ୍ୟ ଦୁଇ ପ୍ରକାର କୃପା ରହିଛି, ଗୋଟେ ହେଉଛି ସକପଟ କୃପା, ଗୋଟେ ହେଉଛି ଅକପଟ କୃପା। ସକପଟ କହିଲେ କପଟ ଯୁକ୍ତ କୃପା, ଯେଉଁମାନେ ପ୍ରକୃତରେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ସେମାନେ ଶିବଜୀଙ୍କ ଶରଣରେ ଯାଆନ୍ତି, ତେଣୁ ଶିବଜୀ ତାଙ୍କୁ ସକପଟ କୃପା ପ୍ରଦାନ କରନ୍ତି। କିନ୍ତୁ ଯେଉଁମାନେ ଅକପଟ ଭାବରେ ଭଗବାନ ବିଷ୍ଣୁ ଶିବଜୀଙ୍କର ଆରାଧନା କରନ୍ତି ସେମାନେ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୁଅନ୍ତି। ଯେଭଳି ଜଣେ କାଶୀର ବ୍ରାହ୍ମଣ ଜଣେ ସେ ପ୍ରକୃତରେ ନିଷ୍କପଟ ଭାବରେ ଶିବଜୀଙ୍କର ଆରାଧନା କରୁଥିଲେ, କୌଣସି କାମନା ନଥାଇକି ସେ ଭଗବାନଙ୍କର ଆରାଧନା ଶିବଜୀଙ୍କର ଆରାଧନା କରୁଥିଲେ। ତେଣୁ ଯଦିଓ ସେ ଦରିଦ୍ର ବ୍ୟକ୍ତି ଥିଲେ, ତେଣୁ ଶିବଜୀ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ କହିଥିଲେ ଯେ ତୁମେ ଯାଅ ବୃନ୍ଦାବନ ଯାଅ, ସେଠି ଜଣେ ରହିଛନ୍ତି ଗୋସ୍ୱାମୀ ରହିଛନ୍ତି ସନାତନ ଗୋସ୍ୱାମୀ, ତାଙ୍କ ପାଖରେ ଧନ ରହିଛି, ପ୍ରଚୁର ଧନ ରହିଛି, ତୁମେ ତାଙ୍କୁ କହିବ ମୋ କଥା, ତେଣୁ ସେ ତୁମକୁ ଧନ ପ୍ରଦାନ କରିବେ। ତେଣୁ ସେ କାଶୀର ବ୍ରାହ୍ମଣ ଜଣଙ୍କ ଯାଇ ବୃନ୍ଦାବନ ଯାଇ ପହଞ୍ଚିଲେ, ବୃନ୍ଦାବନରେ ସନାତନ ଗୋସ୍ୱାମୀଙ୍କର ଖୋଜିଖୋଜି ଯାଇ ପହଞ୍ଚିଲେ ତାଙ୍କର ଆଶ୍ରମରେ। ତେଣୁ ସନାତନ ଗୋସ୍ୱାମୀଙ୍କ ଆଶ୍ରମରେ ପହଞ୍ଚିକରି ତାଙ୍କୁ ପ୍ରଣାମ କରି ଦଣ୍ଡବୋଧ କରି ତାଙ୍କୁ କହିଲେ, ପ୍ରଭୁ ମୋର ଭଗବାନ ମୋର ଇଷ୍ଟଦେବ ଶିବଜୀ ମୋତେ ଆଦେଶ ଦେଇଛନ୍ତି ବା ମୋତେ କହିଛନ୍ତି ଯେ ଆପଣ ମୋତେ କିଛି ଧନ ପ୍ରଦାନ କରିବେ, ଆଉ ମୁଁ ବହୁତ ଦରିଦ୍ର, ମୋତେ କିଛି ଧନ ଆପଣ ପ୍ରଦାନ କରନ୍ତୁ। ନା ମୋର ମୋର କ'ଣ ଧନ ଅଛି ଦେଖୁଛ ଏଠି ଏ ଛୋଟିଆ ଚାଳଘର ଖଣ୍ଡେ ରହିଛି ଏବଂ ମୋର ଧନ ହେଉଛି କମଣ୍ଡଳୁ ଆଉ ଦଣ୍ଡ ଇଏ ହେଉଛି ମୋର ଧନ ଆଉ ମୁଁ ତୁମକୁ କ'ଣ ଧନ ପ୍ରଦାନ କରିବି ମୁଁ ଗୋଟିଏ କ'ଣ ଏ ଯେଉଁ କୌପିନ ପିନ୍ଧିଛି କୌପିନ ଧାରଣ କରିଛି ଆଉ ମୁଁ ଗୋଟିଏ ବହୁତ ସୁନ୍ଦର କମ୍ବଳ ଗୋଟେ ମୋତେ ଦେଇଥିଲେ ମୋର ଭିଣେଇ ଦେଇଥିଲେ ସେଇଟାକୁ ମୋତେ ମହାପ୍ରଭୁ ଦେଖିକରି ଅସନ୍ତୁଷ୍ଟ ହୋଇଥିଲେ ତେଣୁ ସେ କମ୍ବଳଟାକୁ ଦେଇଦେଇକରି ଗୋଟେ ଛିଣ୍ଡା ଗନ୍ଥାଟେ ଆଣିଛି ଦେଖା ଶୁଖୁଛି ଛିଣ୍ଡା ଗନ୍ଥାଟା ଏଇଟା ଦେଖ ମୋର ଏଇ ଏଇ ଧନ ଏଇଟାକୁ ନେବ କି କହିଲେ ତେଣୁ ସେ ବ୍ରାହ୍ମଣ ଜଣ କହିଲେ ପ୍ରଭୁ ମୋର ଭଗବାନ କହିଛନ୍ତି ମୋର ଇଷ୍ଟଦେବ କହିଛନ୍ତି ଯେ ଆପଣଙ୍କ ପାଖରେ ଧନ ଅଛି ଆପଣ ଏ କଥା କହିଲେ ମୁଁ ଶୁଣିବି ନାହିଁ ତେଣୁ ତାପରେ ସନାତନ ଗୋସ୍ୱାମୀ କହିଲେ ହଁ ମୋର ମୋତେ ମନେ ପଡ଼ିଲା କିଛି ଦିନ ତଳେ ମୁଁ ଯେତେବେଳେ ଯାଇଥିଲି ଯମୁନାକୁ ସ୍ନାନ କରିବା ପାଇଁ ସେ ସେମାନେ ମୋର ପାଦରେ ଗୋଟେ ସ୍ପର୍ଶମଣି ଆସି ପହଞ୍ଚିଥିଲା ସ୍ପର୍ଶମଣି ଯାହାକୁ ଛୁଇଁଦେଲେ ସେ ସୁନାରେ ପରିଣତ ହୋଇଯିବ ସ୍ପର୍ଶମଣି ତେଣୁ ସେ ସ୍ପର୍ଶମଣି ସେଇଟା ବଡ଼ ଦୁର୍ଦିନ ମୋର ଥିଲା ସେ ସ୍ପର୍ଶମଣି ଆସିଥିଲା ତେଣୁ ମୁଁ ତାକୁ ଫିଙ୍ଗି ଦେଇଛି ସେ କଣରେ ଯେଉଁ ସବୁ ତାଙ୍କ ମୟା ସବୁ ପଡ଼ିଛି ଆବର୍ଜନା ସବୁ ପଡ଼ିଛି ସେଇ ସ୍ଥାନରେ ରହିଛି ବୋଲି କହିଲେ ଆଉ ତାହେଲେ ତୁମେ ସେଇଟା ନେଲେ ବହୁତ ଧନ ପାଇବ ତୁମେ ନେଇଯାଅ ସେଇଟା ମୋର ଦରକାର ନାହିଁ ସେଇଟା ତେଣୁ ଏ କଥା ଶୁଣି ସେ ବ୍ରାହ୍ମଣ ଜଣକ ବହୁତ ଖୁସି ହୋଇଗଲେ କହିଲେ ଯାହା ହଉ ଶିବଜୀ ମୋତେ କହିଥିଲେ ପ୍ରକୃତରେ ମୁଁ ବହୁତ ଧନ ପ୍ରାପ୍ତ ହେଲି ତେଣୁ ଏ କଥା କହିକି ଦେଖିଲେ ସେ ଯେଉଁ ଆବର୍ଜନା କୁଣ୍ଡ ରହିଛି ସେଇଠି ଦେଖିଲେ ସେ ସ୍ପର୍ଶମଣିଟି ରହିଛି ତେଣୁ ସେଇଟାକୁ ବହୁତ ଆନନ୍ଦରେ ସେ ସ୍ପର୍ଶମଣିଟି ନେଇକି ଚାଲିଯାଉଛନ୍ତି ଗଲାବେଳକୁ ବାଟରେ ତାଙ୍କର ଚିନ୍ତା ହେଉଛି କାରଣ ଶିବଜୀଙ୍କର ସେ ଅକପଟ କୃପା ପ୍ରାପ୍ତ ହୋଇଛନ୍ତି ଏବଂ ସନାତନ ଗୋସ୍ୱାମୀଙ୍କ ଭଳି ସତ୍ସଙ୍ଗ ସେ ଲାଭ କରିଛନ୍ତି ତେଣୁ ତାଙ୍କର ଏଇ ଭାବନା ଆସିଲା ସେ ଚିନ୍ତା କଲେ ଏ ଗୋସ୍ୱାମୀ ଜଣଙ୍କ ଆଜି ରାୟରାମାନନ୍ଦଙ୍କର ତିରୁଭାବ ରହିଛି ରାୟରାମାନନ୍ଦ ସେ ମଧ୍ୟ ଜଣେ ସେଇଭଳି ଭାବରେ ବହୁତ ବଡ଼ ମହାଭାଗବତ ସେ ଭଗବାନଙ୍କ ପାର୍ଷଦ ଏଇ ଆମର ସନାତନ ଗୋସ୍ୱାମୀ ସେ ମଧ୍ୟ ଭଗବାନଙ୍କ ପାର୍ଷଦ ସେମାନେ ସବୁ ତେଣୁ ତାଙ୍କର ଚିନ୍ତା ହେଲା ଯେ ଗୋସ୍ୱାମୀ ଜଣଙ୍କ ଏଭଳି ଅବସ୍ଥାରେ ରହିଛନ୍ତି ବହୁତ ଦରିଦ୍ର ଅବସ୍ଥାରେ ରହିଛନ୍ତି ସେ ସ୍ପର୍ଶମାନଙ୍କୁ ଚାହିଁଲେ ବହୁତ ସୁବର୍ଣ୍ଣ ପ୍ରାପ୍ତ ହୋଇପାରିଥାନ୍ତେ ବହୁତ ଧନ ପ୍ରାପ୍ତ ହୋଇପାରିଥାନ୍ତେ ବହୁତ ଆରାମରେ ରହିପାରିଥାନ୍ତେ ସେ କିନ୍ତୁ ଏଭଳି କାହିଁ ରହିଛନ୍ତି ତାହେଲେ ଏଇଟାକୁ ମଧ୍ୟ ଯଦି ବହୁତ ବଡ଼ ଧନ ହୋଇଥାନ୍ତା ତାକୁ ତାହେଲେ କାହିଁ ଫିଙ୍ଗି ଦେଇଥାନ୍ତେ ଆମର ଧନକୁ ଆମେ ଫିଙ୍ଗିଦେବାନି ଆମେ ବହୁତ ସାଇତିକି ରଖିବା ଏବଂ ସବୁବେଳେ ଚିନ୍ତା କରିବା ବ୍ୟାଙ୍କର ଲକର ରଖିବା ପାଇଁ ଚିନ୍ତା କରିବା ନହେଲେ ଚୋର ଡକା ସବୁ ଆସି ନେଇଯାଉଛନ୍ତି ତେଣୁ ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି ତାହେଲେ ଆଠରୁ ଆଉ କିଛି ଅଧିକ ଧନ ରହିଛି ଯେଉଁଟାକୁ ସିଏ ମୋତେ ଦେଇନାହାନ୍ତି କହିକି ସେ ଫେରିଲେ ଫେରିକିରି ସନାତନ ଗୋସ୍ୱାମୀ ପାଖକୁ ଯାଇକିରି କହିଲେ ପ୍ରଭୁ ଆପଣ ମୋତେ ମୋତେ ଠକି ଦେଇଛନ୍ତି ମୋର ଇଷ୍ଟଦେବ କହିଛନ୍ତି ଆପଣ ମୋତେ ପ୍ରଚୁର ଧନ ଦେବେ କିନ୍ତୁ ଇଏ ଧନ ତ ଆପଣ ଫିଙ୍ଗି ଦେଇଥିଲେ ଏଇଟାକୁ ମୋତେ ଦେଲେ ମୁଁ ଏଇଟାକୁ ନେଇ କ'ଣ କରିବି ଆଠରୁ କ'ଣ ଅଧିକ ଧନ ଅଛି ମୋତେ ସେଇଟା ଦିଅନ୍ତୁ ନା ଯଦି ସେ ଧନ ନେବା ପାଇଁ ଚାହୁଁଛ ତାହେଲେ ଏଇଟାକୁ ଯମୁନା ଜଳରେ ପକାଇ ଦେଇ ଆସ ତାହେଲେ ସେ ଧନ ପ୍ରାପ୍ତ ହେବ ତେଣୁ ସେ ସାଙ୍ଗେ ସାଙ୍ଗେ ନେଇ ଯମୁନା ଜଳରେ ଫିଙ୍ଗି ଦେଇ ଆସିଲେ ତେଣୁ ତାପରେ ସେ କହିଲେ ଠିକ୍ ଅଛି ତମେ ମୋର କାନକୁ ମୋ ପାଖକୁ ଆଣ ମୁଁ ତମକୁ ସେ ଧନଟି ଦେବି ତମ କର୍ଣ୍ଣ ମାଧ୍ୟମରେ ଦେବି ନା ପ୍ରଭୁ ଦିଅନ୍ତୁ ଏ କର୍ଣ୍ଣ ଯେତେବେଳେ ଦେଖେଇଦେଲେ ସେତେବେଳେ ସେ ଧନକୁ ପ୍ରଦାନ କଲେ ହରେ କୃଷ୍ଣ 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 ହରେ 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 ରାମ 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 ଯୋଉ ରହିଛି କୋଟିଏ ଯୋଉ ଶତଭାର ସୁବର୍ଣ୍ଣ ଗୋ କୋଟି କନ୍ୟାଦାନ ତଥାପି ନା ହେ କୃଷ୍ଣ ନାମରେ ସମାନ ଶହେ ଭାର ସୁନା ସହିତ ଯଦି ଗୋଟିଏ ଭଗବାନଙ୍କ ନାମକୁ ଯଦି ସମାନ କରିବା ପାଇଁ ଚେଷ୍ଟା କରେ ତାହେଲେ ବି ହେଇପାରିବ ନାହିଁ ଥରେ ଦ୍ୱାରକାରେ ନାରଦ ମୁନି ଆସି ପହଞ୍ଚିଲେ କେଉଁ ପ୍ରସଙ୍ଗରେ ସେ ସତ୍ୟଭାମା କହିଲେ ଯେ ମୁଁ ବ୍ରତ କରିଛି ଏ ବ୍ରତ ଫଳରେ ତୁମେ ଯାହା ଚାହିଁବ ତାହା ମୁଁ ପ୍ରଦାନ କରିବି ନା କୃଷ୍ଣଙ୍କୁ ମୋତେ ପ୍ରଦାନ କର ତେଣୁ ସେ କୃଷ୍ଣଙ୍କୁ ଦେଇଦେଲେ ତାପରେ ଅନ୍ୟ ଯେଉଁ ରାଜମାନେ ଥିଲେ 16108 ରାଣୀ ତେଣୁ ସେମାନେ କହିଲେ ଯେ କୃଷ୍ଣ କ'ଣ କେବଳ ଖାଲି ସତ୍ୟଭାମାଙ୍କର ଆମର ମଧ୍ୟ ସେ ତେଣୁ ତାଙ୍କୁ ଦେଇଦେଲେ କେମିତି ହେବ ଆମର ମଧ୍ୟ ସେ ତେଣୁ ସେ ଯେତେବେଳେ କହିଲେ ନାରଦ ମୁନି କହିଲେ ତୁମେ ମୋତେ ବିକି ଦେଇଛ କୃଷ୍ଣଙ୍କୁ ତେଣୁ ବର୍ତ୍ତମାନ ମୁଁ ଆଉ ଫେରିବି ନାହିଁ ଆଙ୍କ ବଦଳରେ ମୋତେ କ'ଣ ଯଦି ଦେବ ତାହେଲେ ମୁଁ ସେଇଟା ଫେରେଇକି ନା କ'ଣ ନେବ ନା ତାଙ୍କ ବଦଳରେ ଐଶ୍ୱର୍ଯ୍ୟ ମୋତେ ପ୍ରଦାନ କର ତେଣୁ ସେମାନେ ତ ସବୁ ଲକ୍ଷ୍ମୀ 16108 ରାଣୀ ସେମାନେ ସବୁ ଲକ୍ଷ୍ମୀ ଲକ୍ଷ୍ମୀ ଶତସହସ୍ର ବୋଲି କୁହାଯାଉଛି ସମସ୍ତେ ଭଗବାନଙ୍କ ସେବା କରନ୍ତି ତେଣୁ ସମସ୍ତେ କ'ଣ କଲେ ଗୋଟେ ନିକିତି ବ୍ୟବସ୍ଥା କରାଗଲା ଗୋଟେ ପଟେ କୃଷ୍ଣ ବସିଲେ ଆଉ ଗୋଟେ ପଟେ ସମସ୍ତ ଐଶ୍ୱର୍ଯ୍ୟ ଯାହାର ଯେତେ ସବୁ ଥିଲା ସବୁଥିରେ ସେ ଯେଉଁ ବର୍ଣ୍ଣନା କରାଯାଇଛି ଦ୍ୱାରକାର ଯେଉଁ ମହଲ ସବୁ ରହିଛି ସବୁ ଖାଲି ମଣିମାଣିକ୍ୟରେ ସବୁ ତିଆରି ହୋଇଛି ସେଠୁ ସବୁଆଡ଼େ ଖାଲି ମଣିମାଣିକ୍ୟ ସବୁ ରହିଛି ତେଣୁ ସମସ୍ତେ ଆଣି ସେଠୁ ଭର୍ତ୍ତି କଲେ ଆର ପଟ ତରାଜରେ କିନ୍ତୁ ଯେତେ ପକାଇଲେ ମଧ୍ୟ ଭଗବାନ କୃଷ୍ଣଙ୍କର କିଛି ଏପଟ ସେପଟ ହେଉନି, ସେ ତରାଜ ଏପଟ ସେପଟ ହେଉନି। ତେଣୁ ରୋହିଣୀ ଦେବୀ ମା ଥିଲେ ସେଠି, ସେ କହିଲେ ଯେ ତମେ ଯେତେ ସୁବର୍ଣ୍ଣ ଦେଲେ ମଧ୍ୟ ଭଗବାନଙ୍କ ସହିତ ସମାନ ହୋଇପାରିବେ ନାହିଁ। ତୁମେ ଗୋଟେ କଥା କର, ତୁଳସୀରେ ଗୋଟେ ନାମ ଲେଖିଦିଅ, କୃଷ୍ଣ ଲେଖିକିରି ପକାଇଦିଅ, ସେ ସମାନ ହୋଇଯିବ। ତେଣୁ ଗୋଟେ ତୁଳସୀ ପତ୍ରରେ ଜଣେ କୃଷ୍ଣ ନାମ ଲେଖିକି ସେଥିରେ ପକାଇଦେଲେ ସେଥିରେ ସମାନ ହୋଇଗଲା। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଗୋଟିଏ ନାମ ସହିତ ସତଭାର ସୁବର୍ଣ୍ଣକୁ କୋଟି କନ୍ୟା ଦାନ ତଥାପି ନାମ ଏ କୃଷ୍ଣ ନାମରେ ସମାନ। ଭଗବାନଙ୍କ ନାମ ସହିତ ଏଇ ଭୌତିକ ଜଗତର ଯେତେ ଧନ ରହିଲେ ମଧ୍ୟ ସେ ସମାନ ହୋଇପାରିବ ନାହିଁ। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଏଇ ଧନକୁ ଚାହାନ୍ତି ନାହିଁ। ସୁଦାମା ସୁଦାମା ଯେଉଁ ରହିଛି, ବହୁତ ଦରିଦ୍ର ଥିଲେ, ତାଙ୍କର ପତ୍ନୀ ବହୁତ ଅନୁରୋଧ କରିଥିଲେ, ଦଶମ ସ୍କନ୍ଧ 80 ଅଧ୍ୟାୟରେ ବର୍ଣ୍ଣନା କରାଯିବ ସେଇଟା। ତାଙ୍କର ପତ୍ନୀ ବହୁତ ଅନୁରୋଧ କଲେ, କହିଲେ ତୁମର ବନ୍ଧୁ ତୁମର ସାଙ୍ଗ ପିଲାଦିନେ ଉଜ୍ଜୟିନୀରେ ଭଗବାନ ଯେଉଁ ଯାଇଥିଲେ ସନ୍ଦୀପନୀ ମୁନିଙ୍କ ପାଖରେ, 64 ଦିନରେ ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଥିଲେ, ସେହି ସମୟରେ ସୌଭାଗ୍ୟବଶତଃ ଏ ସୁଦାମ ମଧ୍ୟ ଭଗବାନଙ୍କର ସହପାଠୀ ଥିଲେ। ତେଣୁ ତାଙ୍କର ପତ୍ନୀ କହୁଛନ୍ତି, ତୁମର ସହପାଠୀ ଥିଲେ ଭଗବାନ କୃଷ୍ଣ, ସେ ଦ୍ୱାରକାରେ ଏତେ ଐଶ୍ୱର୍ଯ୍ୟ ରହିଛି, 16108 ରାଣୀଙ୍କ ପାଇଁ 16108 ମହଲ ସୃଷ୍ଟି କରିଛନ୍ତି, କେତେ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ତୁମେ କିଛି ଯାଅ, ତାଙ୍କୁ ଧନ କିଛି ପ୍ରାପ୍ତ ହେବ, ଆମର ପିଲାମାନେ ଖାଇବାକୁ ପାଉନାହାନ୍ତି। ତେଣୁ ସୁଦାମା ଯେତେବେଳେ ଯାଇ ପହଞ୍ଚିଲେ, ଦଶମ ସ୍କନ୍ଧରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ସେତେବେଳେ ଭଗବାନ କୃଷ୍ଣ ଯଦିଓ ସେ ସମଗ୍ର ଦେବତାମାନେ ମଧ୍ୟ ତାଙ୍କ ପୂଜା କରୁଛନ୍ତି, ଇନ୍ଦ୍ର ଆଦି ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁଦ ସ୍ତୁନନ୍ତି ଦିବ୍ୟ ସ୍ତବୈ, ବ୍ରହ୍ମା ବରୁଣ ଇନ୍ଦ୍ର ମରୁଦ ଶିବଜୀ ସମସ୍ତେ ତାଙ୍କର ପୂଜା କରନ୍ତି, ସେହି ଭଗବାନ ଆସି ସୁଦାମା ଦରିଦ୍ର ସୁଦାମା ତାକୁ ପୂଜା କରୁଛନ୍ତି, ତାଙ୍କର ପାଦ ଧୌତ କରୁଛନ୍ତି। ଭଗବାନ ଦେଖେଇ ଦେଉଛନ୍ତି କିଭଳି ବନ୍ଧୁତ୍ୱର କିଭଳି ସତ୍କାର କରାଯିବ, ବନ୍ଧୁଙ୍କର କିଭଳି ସତ୍କାର କରାଯିବ। ଏ 16108 ରାଣୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏ ଦରିଦ୍ର ବ୍ରାହ୍ମଣ କି ତପସ୍ୟା କରିଥିଲା, କି ସୌଭାଗ୍ୟ କରିଥିଲା, କି ପୁଣ୍ୟ କରିଥିଲା ଯେ ସ୍ୱୟଂ ଭଗବାନ ଆସି ତାଙ୍କର ପାଦ ଧୌତ କରୁଛନ୍ତି। ଏଭଳି ଭାବରେ ତାଙ୍କୁ ସତ୍କାର କରି ଯେତେବେଳେ ତାଙ୍କୁ ବିଦାୟ କରୁଛନ୍ତି, ତାଙ୍କୁ ଅବଶ୍ୟ ପ୍ରକାଶରେ କିଛି ଧନ ପ୍ରଦାନ କରିନାହାନ୍ତି, କିନ୍ତୁ ଯେତେବେଳେ ସୁଦାମା ଆସି ପହଞ୍ଚିଲେ, ତାଙ୍କର ଯେଉଁ ସୁଦାମା ଚାଳ କୁଟୀର ଥିଲା ଆଉ ସେ କୁଟୀରରେ ଫାଇଲ ନାହିଁ, ସେ ଭାବିଲେ ମୁଁ ରାସ୍ତା ଭୁଲିଗଲି କି, ବିବିଟି କେତେବେଳେ ଆସୁଛୁ, ବର୍ତ୍ତମାନ ଯେଉଁ ପରିବର୍ତ୍ତନ ହୋଇଛି ଜାଣି ହେଉନି ବିବିଟି କେଉଁଟା ରାସ୍ତା। ତେଣୁ ସେହିଭଳି ଭାବରେ ସୁଦାମା ଭାବିଲେ, ପ୍ରକୃତରେ ମୁଁ ରାସ୍ତା ଭୁଲିଗଲି କି, ଏଠି କ'ଣ ଖାଲି ମହଲ ସବୁ ରହିଛି, କେତେ ମହଲ ସୃଷ୍ଟି ହୋଇଗଲା, ରାଜମହଲ ସବୁ ଏଠି କେଉଁଟା ଆସିଲା, ଏଇଟା ତ ସେ ନଥିଲା। ତେଣୁ ତାଙ୍କର ପତ୍ନୀ ଆସି ଅପେକ୍ଷା କରିଛନ୍ତି, ଜାଣିଗଲେ ଖବର ପାଇଗଲେ ତାଙ୍କ ସ୍ୱାମୀ ଆସୁଛନ୍ତି ବୋଲି, ତାକୁ ଯାଇ ନେଇ ପାଚୁଟି ଆଣୁଛନ୍ତି, ବହୁତ ପ୍ରାଚୁର୍ଯ୍ୟ ଭଗବାନ ପ୍ରଦାନ କରିଛନ୍ତି। କେବଳ ତା କ'ଣ ତା ବଦଳରେ ସେ ଦେଇଥିଲେ ନା, କୁଦ ମୁଖେ ଦେଇଥିଲେ, ମୁଠାଏ ତଣ୍ଡୁଳ ଦେଇଥିଲେ, ପ୍ରଦାନ କରିଥିଲେ ଶୁଷ୍କ ତଣ୍ଡୁଳ। ଏଥିରେ ଭଗବାନ ଏତେ ପ୍ରୀତ ହୋଇଗଲେ, ତାଙ୍କୁ ଏତେ ପ୍ରାଚୁର୍ଯ୍ୟ ପ୍ରଦାନ କଲେ। ତେଣୁ ଭଗବାନ ଯେଉଁ ଧନ ପ୍ରଦାନ କରନ୍ତି, ସେ ଧନ ସହିତ କିଛି ସମାନ ହେବ ନାହିଁ। ଭାଗବତମରେ ଗୋଟେ ଶ୍ଳୋକ ଅଛନ୍ତି ଯେ ଭାଗବତ ପଞ୍ଚମ ସ୍କନ୍ଧରେ ଯେଉଁ ଭଗବାନ ଯେଉଁ ପ୍ରଦାନ କରନ୍ତି, କ'ଣ ସେ ଶ୍ଳୋକ, ଅନ୍ୟମାନେ ସତ୍ୟଂ ଦିଶ ଅର୍ଥିତ ମର୍ଥିତ ନୁଣାଂ ନୈବାର୍ଥୋଜ ପୁନରାର୍ଥିତୋଜତ ସ୍ୱୟଂ ବିଦତ୍ତେ ଭଜତାମ ଅନିଚ୍ଛତାମ ଇଚ୍ଛା ପିଧାନମ ନିଜ ପାଦ ପଲ୍ଲବମ। ଦେବତାମାନେ ଯେଉଁ ବର ପ୍ରଦାନ କରନ୍ତି, ସେ ଆମର କାମନାକୁ ବଢ଼େଇ ଚାଲେ, କିନ୍ତୁ ଭଗବାନ ଯେଉଁ ବର ପ୍ରଦାନ କରନ୍ତି, ସତ୍ୟଂ ଦିଶ ଅର୍ଥିତ ନୁଣାଂ, ଯଦିଓ ଆମର କିଛି ଅର୍ଥ ଦରକାର ହୁଏ, ଭଗବାନ ଯଦିଓ ନୈବାର୍ଥୋଜ ପୁନରାର୍ଥିତୋଜତ, ଭଗବାନ ସେ ଏଭଳି କାମନା ପୂରଣ କରନ୍ତି ଯେଉଁ ପୂରଣ ହେଲା ପରେ ସେ କାମନାକୁ ବଢ଼ି ଚାଲେ ନାହିଁ, ସେ କାମନା ପରିଚ୍ଛେଦ ହେଇଯାଏ, ସେ ଭଗବାନଙ୍କର ଭକ୍ତ ହୁଅନ୍ତି। ସ୍ୱୟଂ ବିଦତେ ଭଜତା ମନିଚ୍ଛତା, ଯଦିଓ ସେ ଭଗବାନଙ୍କର ଆରାଧନା କରିଛନ୍ତି, ଭଗବାନ ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ, କିଛି ଧନ ପ୍ରାପ୍ତ ହେବା ପାଇଁ ଚାହାନ୍ତି, କିନ୍ତୁ ତଥାପି ଭଗବାନ ନିଜକୁ ପ୍ରଦାନ କରନ୍ତି ତାଙ୍କ ପାଇଁ, ସ୍ୱୟଂ ବିଦତେ ନିଜକୁ ପ୍ରଦାନ କରନ୍ତି ତାଙ୍କ ପାଇଁ, ତାଙ୍କୁ ଦିଅନ୍ତି ଇଚ୍ଛା ପିଧାନ ନିଜ ପାଦ ପଲ୍ଲବ, ତାଙ୍କର ପାଦପଦ୍ମକୁ ପ୍ରଦାନ କରନ୍ତି, ଯେଉଁ ପାଦପଦ୍ମ ଦ୍ୱାରା ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଯାଏ। ଯେଭଳି ଧ୍ରୁବ ମହାରାଜଙ୍କର ସେ ଯେଉଁ କାମନା କରିଥିଲେ, ବିରାଟ ବଡ଼ ରାଜ୍ୟ କାମନା କରିଥିଲେ, କିନ୍ତୁ ଯେତେବେଳେ ଭଗବାନ ଯାଇ ପହଞ୍ଚିଲେ, ସେତେବେଳେ ସେ କହିଲେ ସ୍ୱାମୀଙ୍କୁ ତାର୍ଥ ସ୍ୱାମୀ ବରଂ ନ ଯାଉଛେ, ହେ ପ୍ରଭୁ, ମୁଁ ଆପଣଙ୍କୁ ଯେ ପ୍ରାପ୍ତ ହେଲି, ମୋର ଆଉ କୌଣସି ବରର କାମନା ନାହିଁ। ମୁଁ ସ୍ଥାନାଭିଳାଷୀ ତପସ୍ୱୀ ସ୍ଥିତୱାନ, ମୁଁ କିଛି ସ୍ଥାନର ଅଭିଳାଷ କରି ଆସିଥିଲି, କିନ୍ତୁ ତ୍ୱାଂ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ୍ୟମ, ମୁଁ ଯେଉଁ ଆପଣଙ୍କୁ ପ୍ରାପ୍ତ ହେଲି, ଦେବତାମାନେ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରନ୍ତି ନାହିଁ, ଶ୍ରେଷ୍ଠ ମୁନିମାନେ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ପ୍ରଭୁ, ମୋର ବର୍ତ୍ତମାନ ଅନୁଭବ ହେଉଛି, ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି, କାଚଂ ବିଚିନ୍ନ ଅପି ଦିବ୍ୟ ରତ୍ନ, କିନ୍ତୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ତେଣୁ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚ, ହେ ପ୍ରଭୁ, ମୁଁ ବର୍ତ୍ତମାନ କୃତାର୍ଥ ହୋଇଗଲି, ମୋର ଆଉ କୌଣସି ବରର କାମନା ନାହିଁ। ତେଣୁ ଏହିଭଳି ଭାବରେ ଶିବଜୀଙ୍କର ଯେଉଁମାନେ ଉପାସକ, ସେମାନେ ସେହି ରୁଦ୍ରଭାବ ପ୍ରକାଶ କରନ୍ତି। ରୂପବାଦ ମହାରାଜ କହୁଛନ୍ତି, ଏ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ବର୍ତ୍ତମାନ ବହୁତ ପ୍ରକାର ବ୍ୟବସ୍ଥା ଚାଲିଛି, ସେମାନେ ସବୁ ଶିବଜୀଙ୍କର ସେହି ଧାରାରେ ଆସୁଛନ୍ତି, ରୁଦ୍ରଭାବ ରହିଛି, କେମିତି ଧ୍ୱଂସ କରିବେ, ଧ୍ୱଂସ କରିବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି ସବୁବେଳେ, ସେମାନେ ସବୁ ଏ ରୁଦ୍ର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ଭଗବାନ ରୁଦ୍ର ଯେତେବେଳେ ସୃଷ୍ଟି କଲେ, ତାଙ୍କର ଇଏ ଅନୁସାରେ ଯେଉଁ ସତ୍ଵ ଆକୃତି ସ୍ୱଭାବ, ସେ ଅନୁସାରେ ପ୍ରଜା ସସର୍ଯ୍ୟ ଆତ୍ମସମ ପ୍ରଜା, ନିଜ ଭଳି ପ୍ରଜା ସବୁ ସୃଷ୍ଟି କଲେ, ସେତେବେଳେ ସେମାନେ ଯେତେବେଳେ ଜଗତକୁ ଧ୍ୱଂସ କରିବା ପାଇଁ ବସିଥିଲେ, ବ୍ରହ୍ମା ଭୟ କରି କହିଲେ, ବାସ୍ ବାସ୍ ପୁତ୍ର, ତୁମେ ଯେଉଁ ସୃଷ୍ଟି କଲ, ବାସ୍ ସେତିକି ଥାଉ, ଆଉ କରିବା ଦରକାର ନାହିଁ, ତୁମେ ବର୍ତ୍ତମାନ ତପସ୍ୟା କର, ଆ ପର ସକାଳେ ସେଇଟା କହିବେ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦ କି ଦାୟୀ ଗୌର ପ୍ରେମାନନ୍ଦୀ।